वासुदेवाय ततो भक्तिर्भगवती पुत्री भूते जनार्दन दंपत्योर्नितरामासी गोप गोपी सुभारत ततो भक्तिर्भगवती पुत्री भूते जनार्दने दंपत्योर्नितरामासी गोप गोपी सुभारत ततो भक्तिर्भगवती पुत्रीभूते 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 जनार्दने दंपत्योर्नितरामासी गोप गोपी सुभारत हे भरत कुल प्रवर महाराज परीक्षित तापर हे भगवान जितने नंद महाराज एवं यशोदा देवी पुत्र रूप में आविर्भूत हेले से प्रति से अविचलित वात्सल्य प्रेम निरंतर वर्धमान होता एवं से सानिध्य वृंदावनवासी समस्त गोपाल एवं गोपी मान कृष्ण भक्ति लाभ करते भगवत कह भगवान जितेबाला प्रतिवेशी गोपाल एवं गोपी मान लवणी दधी एवं दूध चोरी कर सेतबे जदिओ मन होता जो से उपद्रवे उत्तक्त होती प्रकृत पक्ष वात्सल्य रस भगवत भक्तिर आदान प्रदान गोपाल और गोपी मैंने भगवान सहित जिते अधिक स्नेह विनिमय करते से भक्ति से वर्धित होता बेले बेले आपात दृष्टि मन ही पारे जो भगवत भक्ति युक्त होगा फल भक्त को दुख कष्ट भोग करने को प्रकृत पक्षे कथा सेपरी नुहे भक्त जितेबाला श्रीकृष्ण दुख कष्ट भोग करती से दुख कष्ट चिन्मय आनंददायक भक्त नहले बुझे ना श्रीकृष्ण जितेबाला शैशव लीला प्रदर्शन करते केवल नंद महाराज माँ यशोदा वात्सल्य प्रेम वर्धित हो ना जो मैंने से सानिध्य थे से भक्ति वर्धित होता अर्थात जो मैंने भगवान वृंदावन लीला अनुसरण करती से भगवत भक्ति सर्वोच्च सिद्धि लाभ करे नमो पुष्पादाय इष्टपृष्ठाय भूतलसिंह देव श्रद्धांत स्वामी नम सद्भक्तमणे मणिपुर ध्रुवाय च प्रभुपाद सद्वाणी प्रचार निरता आमर जो संस्कंद अष्टम अध्याय आउ दुईट श्लोक अच्छी गोटे श्लोक तापर आ गोटे श्लोक अच्छा एमर ଆମେ ଆଜି ଶେଷ କରିବା, ଆଉ ଶ୍ରୀକୃଷ୍ଣଙ୍କ ପାର୍ତ୍ତାରେ କୌଣସି ଭାଗବତ ନାହିଁ। ତେଣୁ ଏହିଭଳି ଭାବରେ ଏଇ ଯେଉଁ ଭଗବାନ କୃଷ୍ଣ ମାଣ୍ଡିଳା କରୁଛନ୍ତି, ସେତିକି ତାଙ୍କର ଉନ୍ନତି ସ୍ଥିତି ନଥିଲେ ସେମାନେ ଭଗବାନ ସହିତ ଏଭଳି ଲୀଳା କରିପାରିବେ ନାହିଁ। ଯେତେ ଆମର ରହିଛି ଯେଉଁ ଭକ୍ତିର ବିଭିନ୍ନ ସ୍ତର ରହିଛି, ଏ ଗୋଟିଏ ଗୋଟିଏ ଉନ୍ନତ ସ୍ତର ଆମର ବର୍ଣ୍ଣନା କରାଯାଇଛି ଯେ ଯେଉଁ ଭକ୍ତି ଯେଉଁ ଆରମ୍ଭ ହେଉଛି ସେ ହେଉଛି ପ୍ରେମ, ଯେଉଁ ଭକ୍ତି ଆରମ୍ଭ ହେଉଛି ସ୍ନେହ, ଯେଉଁମାନେ କ'ଣ ଯେଉଁମାନେ ଶାନ୍ତରସରେ ଅଛନ୍ତି ତାଙ୍କଠାରୁ ଦାସ୍ୟରସ ଆଉ ଟିକେ ଉନ୍ନତର, କାହିଁକିନା ଦାସ୍ୟରସରେ ଶାନ୍ତ ଭାବ ରହିଛି ପ୍ଲସ୍ ଦାସ୍ୟ ଭାବ ମଧ୍ୟ ରହିଛି। ସେହିଭଳି ଭାବରେ ଦାସ୍ୟ ଉପରେ ରହୁଛି ସଖ୍ୟ ଭାବ, ସଖ୍ୟରସରେ ଶାନ୍ତ ଦାସ ଦୁଇଟାକୁ ମିଶିଛି, ତା ସହିତ ସଖ୍ୟ ମଧ୍ୟ ରହିଛି, ଇଏ ଆଉ ଟିକେ ଉନ୍ନତ ସ୍ତରର ଭାବ ଆଉ ପ୍ରେମ। ଏବଂ ତା ଉପରେ ଭାବ ହେଉଛି ଦାସ୍ୟ ସଖ୍ୟ ପରେ ବାତ୍ସଲ୍ୟ, ଯାହାକି ବର୍ତ୍ତମାନ ନନ୍ଦ ଏବଂ ଦଶୋଦା ଏବଂ ବାତ୍ସଲ୍ୟରଥରେ ଭଗବାନ ସହିତ ସମ୍ବନ୍ଧିତ। ତେଣୁ ସେଥିରେ ଶାନ୍ତ ଦାସ୍ୟ ସଖ୍ୟ ତିନିଟାକୁ ମିଶିକିରି ଅଛି ଦାସ୍ୟ ସହିତ ବାତ୍ସଲ୍ୟରେ। ଏବଂ ଆଉ ଯେଉଁ ଅନ୍ତିମ ସ୍ତର ହେଉଛି କ'ଣ ମାଧୁର୍ଯ୍ୟ ସ୍ତର, ମାଧୁର୍ଯ୍ୟରେ ଏ ସବୁଯାକ ମିଶିକିରି ଅଛି। ଯେମିତି ଉଦାହରଣ ଦିଆଯାଏ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ଯେମିତି ଆମର ରହୁଛି ଏ ଭୌତିକ ଜଗତ, ସ୍ଥୂଳରୁ ସୂକ୍ଷ୍ମ ସବୁ ରହିଛି, ଭୂମି ଜଳ ଅଗ୍ନି ବାୟୁ ଆକାଶ, ତେଣୁ ଆକାଶରେ ଆକାଶରେ କେବଳ ଶବ୍ଦ ରହିଛି, କିନ୍ତୁ ତାପରେ ଯେତେବେଳେ ଆସୁଛି ବାୟୁ, ବାୟୁରେ ଶବ୍ଦ ରହିଛି ସ୍ପର୍ଶ ମଧ୍ୟ ରହିଛି ଗୋଟେ ଅଧିକାର ରହିଛି, ତାପରେ ଯେତେବେଳେ ବାୟୁ ଅଗ୍ନି ଯେତେବେଳେ ଆସୁଛି ଅଗ୍ନି ବାୟୁରୁ ଅଗ୍ନି ହେଉଛି, ଅଗ୍ନିରେ ରହୁଛି କ'ଣ ନା ଶବ୍ଦ ସ୍ପର୍ଶ ଏବଂ ରୂପ ମଧ୍ୟ ରହୁଛି, କିନ୍ତୁ ଏ ରୂପଟା ସେ ଯେଉଁ ତାର ଉପରସ୍ତର ଯେଉଁ ରହିଛି କ'ଣ ବାୟୁରେ ରୂପଟା ନାହିଁ। ସେଭଳି ଭାବରେ ବାୟୁରେ ଯେଉଁ ସ୍ପର୍ଶ ରହିଛି ଆକାଶରେ ସ୍ପର୍ଶ ତତ୍ତ୍ୱଟା ନାହିଁ, ଆକାଶରେ କେବଳ ଶବ୍ଦ ତତ୍ତ୍ୱଟି ରହିଛି। ଏଇଭଳି ଭାବରେ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଯେଉଁ ରହିଛି, ଭୂମିରେ ସବୁଯାକ ରହିଛି, ସବୁଯାକ ତତ୍ତ୍ୱ ରହିଛି, ସେଭଳି ଭାବରେ ଇଏ ସବୁ ସ୍ତର ସବୁ ରହିଛି। ଆମେ କହିବାନି ଯେ ଆମେ ହାଇଏଷ୍ଟ ସ୍ତରଟା କ'ଣ ବାଛିବା, ନା ଆମର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ଯାହାର ଯେମିତି ଆମର ହାତ, ହାତର ସମ୍ବନ୍ଧ ରହିଛି ଆମର ଶରୀର ସହିତ ସମ୍ବନ୍ଧ ରହିଛି, ହାତର ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ରହିଛି କାର୍ଯ୍ୟ ରହିଛି, କିନ୍ତୁ ହାତ କହିବନି ନା ନା ମୁଁ ଆଉ ହାତ ମୁଣ୍ଡ ହେଇଯିବି, ତାହେଲେ ସେଟା ହେଇପାରିବ ନାହିଁ। ହାତ ହାତ ହେଇକି ରହିବ, ମସ୍ତକ ମସ୍ତକ ହେଇକି ରହିବ, ପାଦ ପାଦ ହେଇକି ରହିବ, ପାଦରେ ମଧ୍ୟ ଆମର ଶରୀର ସହିତ ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି। ସେଭଳି ଭାବରେ ଭଗବାନଙ୍କ ସହିତ ଆମର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ମନିମାଂସ ଜୀବଲୋକେ ଜୀବଭୂତ ସନାତନ, ସନାତନ କହିଲେ ସବୁବେଳେ ପାଇଁ ଅଛି, ଆମେ ଚେଷ୍ଟା କରିକିରି ସେଟାକୁ ଆଉ ଟିକେ ଉନ୍ନତ ସ୍ତରକୁ ନେଇଯିବା ତାହା ନୁହଁ, ସନାତନ ସବୁବେଳେ ପାଇଁ ଆମେ ସେଇ ଅଂଶରେ ସେ ଭଗବାନଙ୍କ ସହିତ ଯୁକ୍ତ ହେଇକି ରହିଛେ। ତେଣୁ ଯାହାର ଆମେ ଯେହେତୁ ସେ ସମ୍ପର୍କ ଭୁଲି ଯାଇଛେ, ଭଗବାନଙ୍କ ସହିତ ଆମର କ'ଣ ସମ୍ବନ୍ଧ ରହିଛି ସେଟା ଭୁଲି ଯାଇଛେ, ତେଣୁ ଆମେ ସେଟା ଜାଣିନେ କେଉଁ ରସରେ ଆମେ ଭଗବାନଙ୍କ ସହିତ, କେଉଁ ଅଂଶ ଆମ ଭଗବାନ, କେଉଁ ଅଂଶ ଆମେ ଦାସ ଅଂଶ ନା ସଖ୍ୟ ଅଂଶ ନା ବାତ୍ସଲ୍ୟ ଅଂଶ ନା ମାଧୁର୍ଯ୍ୟ ଅଂଶ, କେଉଁ ଅଂଶରେ ଆମେ ଭଗବାନଙ୍କ ସହିତ ସମ୍ବନ୍ଧିତ ରହିଛେ, କେଉଁ ଭାବ ଆମର ରହିଛି, ସେ ଭାବଟା ବର୍ତ୍ତମାନ ସୁପ୍ତ ଅବସ୍ଥାରେ ରହିଛି। ଯେତେବେଳେ ଜଣେ ଆମେ ଏଇ ଭକ୍ତି ଆଚରଣ କରୁଛେ, ଭକ୍ତି ଏଇ ଯେଉଁ ଆମର କୁହାଯାଇଛି ଯେଉଁ ଭକ୍ତି ସାଉଣ୍ଡ ସିନ୍ଧୁରେ ଶ୍ରୀକଥା ରୂପସ୍ୱାମୀ କହୁଛନ୍ତି, ଆଦୌ ଶ୍ରଦ୍ଧା ସାଧୁ ସଙ୍ଗ ଭଜନ କ୍ରିୟା ଅର୍ଥ ଅନର୍ଥ ନିବୃତ୍ତି ସାର, ପ୍ରଥମେ ଶ୍ରଦ୍ଧା ରହୁଛି, ତାପରେ ଆମେ ସାଧୁ ସଙ୍ଗ କରୁଛେ, ସାଧୁ ସଙ୍ଗରେ ଆମର କ'ଣ ହେଉଛି ନା ଭଜନ କ୍ରିୟା ହେଉଛି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଭଜନ କ୍ରିୟା ହେଲେ ଅନର୍ଥ ଆମର ଆସ୍ତେ ଆସ୍ତେ ଦୂର ହେବ, ଯେଉଁ ଅନର୍ଥ ଥିବାରୁ ଆମେ ଭୁଲି ଯାଇଛେ ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି ସେଟା ଭୁଲି ଯାଇଛେ, ତେଣୁ ଯେତେବେଳେ ଅନର୍ଥ ନିବୃତ୍ତି ହେବ ସେତେବେଳେ ଆମେ ଆସ୍ତେ ଆସ୍ତେ ଭକ୍ତି ମାର୍ଗରେ ଅଗ୍ରସର ହେବା, ନିଷ୍ଠା ସ୍ତରକୁ ଆସିବା। ନିଷ୍ଠା ସ୍ତରରେ କହିଲେ ଭଗବାନଙ୍କ ସେବା ପ୍ରତି ଆମର ଆଗ୍ରହ ଆସୁନି, ନିଷ୍ଠା ଆସୁନି, ଆଜି କରିବା କାଲି କରୁନି, ଏଇଟା ନିଷ୍ଠା ରହୁନାହିଁ, ତେଣୁ ଏଇଟା ନିଷ୍ଠା ସ୍ତର ଆସିବ ନା ଭଗବାନଙ୍କ ସେବା କରି ମଙ୍ଗଳଆଳତି ଉଠିବା, ମଙ୍ଗଳଆଳତି ଉଠିବା ସାତ ଚାରିଟାରେ ମଙ୍ଗଳଆଳତି ଆଟେଣ୍ଡ କରିବା, ଏ ନିଷ୍ଠା, ତେଣୁ ଏ ନିଷ୍ଠା ସ୍ତର ଯେହେତୁ ଆମର ନିବୃତ୍ତି ଅନର୍ଥ ନିବୃତ୍ତି ହେଇନି, ଯଦି ଆମେ ନିଷ୍ଠା ସ୍ତରକୁ ଆସିନି ଆଉ ତା ଉନ୍ନତ ସ୍ତର କଥା ଛାଡ଼ନ୍ତି। ନିଷ୍ଠାସ୍ତର ଉନ୍ନତି ଯେତେବେଳେ ଜାଣିପାରିବେ, ଭଜନ କ୍ରିୟା ଯେତେବେଳେ କରୁଥିବେ, ଉନ୍ନତି ଯେତେ ଦୂର ହେଉଥିବ ସେତେ ଆମେ ଭକ୍ତି ପଥରେ ଅଗ୍ରସର ହେଉଥିବା, ନିଷ୍ଠା ଉପରେ ରୁଚି ଆସିବ। ରୁଚି କହିଲେ ଭଗବାନ କଥା ପ୍ରତି ଆମର ରୁଚି ଆସୁନାହିଁ, ଭଗବାନ କଥା ଶୁଣିବା ପାଇଁ ଆଗ୍ରହ ଆସୁନାହିଁ। ତେଣୁ ଭାଗବତ ଆରମ୍ଭରେ ଏ କଥା ସୁଖ ଗୋସ୍ୱାମୀ କହିଛନ୍ତି ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ, ଯେ ଧନୁ ଧର୍ମ ସନୁଷ୍ଠାନ ପୁଂସାନ ବିଶ୍ୱକ୍ଷେଣ କଥା ସୁଧ ନୋତ୍ପାଦ ଯଦିରତି ଶ୍ରମ ଏଭଳି କେବଳ। ଭାଗବତ କଥା ଶୁଣିବା ପୂର୍ବରୁ ସୁଖ ଗୋସ୍ୱାମୀ କଥା କହିଦେଲେ, ତାମାନେ ଏଇଟା ସେ କାଳେ ଭୁଲିଯିବେ, ପରେ ଆଗ କହିଦେଲେ ଯେ ତମେ କେତେ ଅଗ୍ରସର ହେଉଛ ଏଥିରୁ ଜଣାପଡ଼ିବ। ଯେ ଆମେ ବହୁତ ସକାଳୁ ଧର୍ମ ଆଚରଣ କରୁଛୁ, ସବୁ କରୁଛୁ, ଭଜନ କରୁଛୁ, ସବୁ କରୁଛୁ, କିନ୍ତୁ ଭଗବାନ କଥା ପ୍ରତି ଆମର ଆଗ୍ରହ ଆସୁନାହିଁ। ମୁଁ ସୁତ ଗୋସ୍ୱାମୀ କହିଲେ ନୋତ୍ପାଦ ଯଦି ରମି ପ୍ରତି ଶ୍ରମ ଏ ହୋଇ କେବଳ, ସେଇଟା କେବଳ ଶ୍ରମ। ତେଣୁ ଏଇଟା ଆଚାର୍ଯ୍ୟ ଟୀକାରେ କହିଛନ୍ତି, ଯେମିତି ଭଗବାନ କଥା ହେଉଛି ବହୁତ ଆନନ୍ଦମୟ ରସଯୁକ୍ତ କଥା, ଭଗବାନ କଥା ହେଉଛି ଅମୃତ, କିନ୍ତୁ ଯେମିତି ଆଖୁ ରସଟା ମିଠା ହେଲେ ମଧ୍ୟ ଯାହାକୁ କାମଳ ରୋଗ ହୋଇଛି, ଜଣ୍ଡିସ ରୋଗ ହୋଇଛି, ତାକୁ ସେଇଟା ମିଠା ଲାଗିବ ନାହିଁ, ସେଇଟା ପିତା ଲାଗିବ। କିନ୍ତୁ ପିତା ଲାଗିଲେ ମଧ୍ୟ ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଯଦି ସେ ଆଖୁ ରସକୁ ଆୟୁର୍ବେଦ ଔଷଧ ଯୁକ୍ତ କରି ପାନ କରିବେ, ସେବନ କରିବେ, ତାହେଲେ ଆସ୍ତେ ଆସ୍ତେ ତାଙ୍କର କାମଳ ରୋଗ ଦୂର ହେବ। କାମଳ ରୋଗ ଦୂର ହେଲେ ତା'ର ନିଷ୍ଠତାଟା ସେ ଅନୁଭବ କରିବେ। ସେହିଭଳି ଭାବରେ ଆମର ଭଗବାନ କଥାରେ ରୁଚି ଆସୁନାହିଁ ମାନେ ବୁଝିବାକୁ ପଡ଼ିବ ଆମର କାମଳ ରୋଗ ଦୂର ହୋଇନାହିଁ। ଭଗବାନ କଥାରେ ଯଦି ଆଗ୍ରହ ଆସିଲା, ରୁଚି ଆସିଲା, ବୁଝିବାକୁ ପଡ଼ିବ ଯେ ଆମର ଟିକେ ଅଗ୍ରସର ହୋଇଛେ। ତେଣୁ ଆ ଉପର ସ୍ତର ହେଉଛି ଆସକ୍ତି, ଭଗବାନଙ୍କର କଥା ହେଉ ଭଗବାନ ସେବା ପ୍ରତି ଗୋଟେ ଆସକ୍ତି ଆସିବ। ଯେ ପ୍ରଭୁପାଦ ମହାରାଜ ପାଶ୍ଚାତ୍ୟ ଜଗତରେ ଥିଲେ, ପ୍ରଥମେ ଯେତେବେଳେ ଆରମ୍ଭ ହେଲା 1966 ପୂର୍ବରୁ ଇସ୍କନ ବିଷୟରେ କେହି ଜାଣିନଥିଲେ, କୃଷ୍ଣ କନସିୟସନେସ୍ କ'ଣ ଜାଣିନଥିଲେ ଲୋକମାନେ, କିନ୍ତୁ ଯେତେବେଳେ ଜାଣିଲେ ସେମାନେ ଗୋଟେ ଏଇ ଯେଉଁ କୁହାଯାଇଛି ବିପ୍ଳବ, ଗୋଟେ ବିପ୍ଳବ ସୃଷ୍ଟି ହୋଇଗଲା ଆମେରିକା ଦେଶରେ, ଗୋଟେ ବିପ୍ଳବ ସୃଷ୍ଟି ହୋଇଗଲା। ସେମାନେ ଆଶ୍ଚର୍ଯ୍ୟ ହେଲେ, ଇଏ ଗୋଟେ କ'ଣ ଆସିଲେ ଅଦ୍ଭୁତ, ମହାପୁରୁଷ ଯେତେବେଳେ ଏଇ ହରିକୃଷ୍ଣ ମହାମନ୍ତ୍ର ଆଦରଣ ଆରମ୍ଭ କଲେ ସେତେବେଳେ ମଧ୍ୟ ଗୋଟେ ବିପ୍ଳବ ଆସିଥିଲା ସେଠିକାର ବଙ୍ଗଳା ଦେଶରେ। ସେଠିକାର ଯେଉଁମାନେ ଥିଲେ ବ୍ରାହ୍ମଣମାନେ ସେମାନେ ଯାଇ କାଜୁକୁ ସେ ଅଭିଯୋଗ କଲେ, ଇଏ ଗୋଟେ ନୂଆ କ'ଣ ହରିକୃଷ୍ଣ କରୁଛି, ଇଏ ସବୁ ପ୍ରକାର ଡିଷ୍ଟର୍ବାନ୍ସ କରୁଛି। ଭଗବାନ ଶୋଇଛନ୍ତି ସେତେବେଳେ ହରିକୃଷ୍ଣ, ଯେତେବେଳେ ସେତେବେଳେ ହରିକୃଷ୍ଣ, ରାତି ସାରା ହରିକୃଷ୍ଣ। ତେଣୁ ଇଏ ଗୋଟେ ବିପ୍ଳବ ସୃଷ୍ଟି କରେ ପ୍ରକୃତରେ, କାରଣ ଇଏ ହେଉଛି ସେଇଭଳି ଭାବରେ ବିପ୍ଳବ ସୃଷ୍ଟି କରି କୃଷ୍ଣ ଚେତନାଟା। ତେଣୁ ଆମେରିକା ଦେଶରେ ମଧ୍ୟ ସେଇଭଳି ଭାବରେ ବିପ୍ଳବ ହୋଇଛି, କାହିଁକିନା ଆମେରିକା ସରକାର ଲୋକମାନଙ୍କର ଯେଉଁ ରହିଥିଲା, ତାଙ୍କର ଯେଉଁ ହାବିଟ୍, ତାଙ୍କର ଯେଉଁ ନେଚର ରହିଥିଲା, ସେମାନେ ସବୁ ପାପପୂର୍ଣ୍ଣ କାର୍ଯ୍ୟରେ ଲିପ୍ତ ରହିଥିଲେ, ଦେଉତାଙ୍କୁ ପାଉନାଙ୍କୁ ସ୍ତ୍ରୀଙ୍କୁ ସୁନା, ଏସବୁ ଅଧର୍ମ କାର୍ଯ୍ୟରେ ଲିପ୍ତ ରହିଥିଲେ। ତେଣୁ ଧର୍ମ ଚେତନା ଯେତେବେଳେ ଜାଗ୍ରତ ହେଲା, ତାଙ୍କର ଗୋଟେ ବିପ୍ଳବ ଆସିଗଲା। ତେଣୁ ସେମାନେ ବହୁତ ଚେଷ୍ଟା କଲେ, ଏମାନେ ଯେଉଁ ଯାଉଛନ୍ତି ଇସ୍କନ ଯେଉଁମାନେ ଆସୁଛନ୍ତି, ସେମାନେ ସବୁ ଖାଉନାହାନ୍ତି, କିଛି ଦ୍ୟୁତ ପୀଡ଼ା କରୁନାହାନ୍ତି, ତାଙ୍କର ଗାମ୍ବଲିଂ ଚାରିଆଡ଼େ ଗାମ୍ବଲିଂ, ଅବୈଧ ସ୍ତ୍ରୀଷଣ ନାହିଁ, ମଦ୍ୟପାନ ନାହିଁ, ନିଶାଦ୍ରବ୍ୟ ନାହିଁ, କୌଣସି ନାହିଁ, ନଥିଙ୍ଗ, ସବୁକିଛି ନ। ତେଣୁ ସେମାନେ ଏହାକୁ ବୁଝିପାରୁନଥିଲେ। ତେଣୁ ବିଶେଷ ଭାବରେ ଯେଉଁମାନଙ୍କର ପିତାମାତା, ତାଙ୍କର ପିଲାମାନେ ଯେଉଁ ପଳେଇ ଆସିଲେ ଏଇଠିକି କୃଷ୍ଣ ଚେତନାକୁ ଆଦର ନେଇକି ଆଦର ନେଲେ, ତେଣୁ ସେସବୁ ଯେଉଁ ପୁରୁଣା ହାବିଟ୍ ଥିଲା ସେସବୁ ଭୁଲିଗଲେ। ତେଣୁ ତାଙ୍କର ପିତାମାତାଙ୍କର ଭାଳିଣୀ ପଡ଼ିଗଲା, ଆମର ପିଲାମାନେ ଇଏ କ'ଣ ଏତେ, ଯେତେବେଳେ ପ୍ରହ୍ଲାଦ ମହାରାଜ ଯେତେବେଳେ ଭଗବାନଙ୍କର ହରିଙ୍କର ଭକ୍ତି କଥା କହୁଛନ୍ତି, ସେତେବେଳେ ହିରଣ୍ୟକଶିପୁ କହୁଛନ୍ତି, କୁତ ଅସତି ଭଦ୍ରା, ତମର କେମିତି ଅସତି ମତି କେମିତି ଆସିଲା, ଇଏ ହରିଙ୍କର ମତି କେମିତି ଆସିଲା, ଅସୁରମାନଙ୍କର ମତି ହେଉଛି ବହୁତ ସୁନ୍ଦର ମତି, ଅସୁରମାନଙ୍କର ଯେଉଁ ଥିଲେ ତାଙ୍କର ଷଣ୍ଢେଇ ଓ ଅମର୍କ, ସେ କହୁଛନ୍ତି ପ୍ରହ୍ଲାଦକୁ ଯେ ଦୈତ୍ୟ ଚନ୍ଦନ ମାନେ ଜାତ ଏବଂ କଟ୍ଟକୁମ, ଦୈତ୍ୟମାନେ ଚନ୍ଦନ ବର୍ଣ୍ଣ ଭଳି, ତେଣୁ ଗୋଟେ କଣ୍ଟକ ଦୃମ ଗୋଟେ ଦାଦୁ ହେଇଛ ପ୍ରହ୍ଲାଦ କୋଶ, କାରଣ ଏ ମାୟା ଜଗତ ନା ସବୁ ବିପରୀତ ଲାଗିବ। ଭଗବତ ଗୀତାରେ ମଧ୍ୟ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଛନ୍ତି, ସର୍ବଥା ବିପରୀତା ବୁଦ୍ଧି ତା ପାଠ ତାମସୀ, ଏଇ ଯେଉଁମାନଙ୍କ ସବୁବେଳେ ବିପରୀତ ବୁଦ୍ଧି ସେଇଟା ହେଉଛି ତାମସିକ, ତାମସିକ ଗୁଣର ପ୍ରଭାବରେ ସେଇଟା କହୁଛନ୍ତି। ତେଣୁ ଆମେରିକା ଯେଉଁ ଦେଶବାସୀମାନଙ୍କର ତାଙ୍କର ଭାଣୀ ପଡ଼ିଗଲା, ଇଏ କ'ଣ ସବୁ ବ୍ରେନ୍ ୱାଶ୍ କରିଦେଉଛନ୍ତି, କେତେ ସୁନ୍ଦର ବ୍ରେନ୍ ଥିଲା ତାଙ୍କର, ଦ୍ୱିତୀୟଙ୍କୁ ଆନନ୍ଦ ସ୍ତ୍ରୀଙ୍କ ସୁଦ୍ଧା ସବୁ ବହୁତ ସୁନ୍ଦର ଭାବରେ କରୁଥିଲେ।
ಈ ಕಾರಣ ಅಸಿಗಿರಿಸುವುದು ತನ್ನ ಬ್ರೈನ್ ವಾಶ್ ಕಂಡ
ಇವಾಗ ಬಹುತ್ ಕೋರ್ಟ್ ಕೇಸ್ ತರಲ್ಲ ಬಹುತ್ ಸ್ವಲ್ಪ ಧರಣಿಗಳು ಪಿಲಾಮಂದು ಸ್ವಲ್ಪ ಜಬರ್ದಸ್ತ ಮನೆ ಆಸಿಲೇ ಸೆಮನ ಸ್ವಲ್ಪ ಗ್ರಹಣ ಕಲೆ ನಾಯ್ತು ತಂಗ ಜಬರ್ದಸ್ತ ನಾಯ್ಕಿ ತಂಗ ಸ್ವಲ್ಪ ಜಬರ್ದಸ್ತ ತಂಗ ಮದ್ಯ ಪಿಯಾವುತ್ತಲೆ ತಂಗ ಸ್ವಲ್ಪ ಕಾಣ ಇಸು ನಿಷಾದ ಗೌದೇವುತ್ತಲೆ ಇಸು ಕೊಡ್ತಲೆ ಕೇಂದು ಸೆಮನ ಸತೆ ಆಸಿ ಮನೆ ಈ ಇಪಟೆ ಆಸಕ್ತಿ ಆಸಿಗಳ ನಾ ಇಪಟೆ ಜದಿ ಆಸಕ್ತಿ ಭಗವಾನ್ ಪ್ರತಿ ಆಸಕ್ತಿ ಆಸಿರ ಮನೆ ಸೇ ಭೌತಿಕ ಆಸಕ್ತಿ ಆಮ ದೂರ ಹೇಳಿವ ಭಗವದ್ಗೀತರೆ ಮತ್ತು ಭಗವಾನ್ ಕೇಳಿ ರಸಪ್ಯಸಂ ರಸವರ್ಧಂ ರಸಪ್ಯಸಂ ಪರಮ ದುಷ್ಟ ನಿವರ್ತದೆ ಆಮರ ಜೋ ಆಮರ ಜೋ ಭೌತಿಕ ಆಸಕ್ತಿ ಸಬ್ ರೈತಿ ಮನೆ ಜಿಹಾರ ಜೋ ರಸನಾ ಸಬ್ ರೈತಿ ಇಸು ರೈತಿ ಆಮೆ ಜದಿ ನಿಜ ಚೇಷ್ಟಾರೆ ಕಹಿವಾ ಆಮೆ ಚೇಷ್ಟಾ ಕರಿವಾ ನಾ ಆಮೆ ಭಲ ಜಿನಿಸ ಖಾಇವಾ ನಾಹಿ ರಸವರ್ಜಂ ರಸ ಭಲ ರಸನಾ ಜಿನಿಸ ರೈತಿ ಆಮೆ ತಾಕು ತ್ಯಾಗ କରିଦେବା କିନ୍ତୁ ତ୍ୟାଗ କରିଦେଲେ ମଧ୍ୟ ସେଇଟା ରସଟା ରହିବ କିନ୍ତୁ ବରଂ ଦୁଷ୍ଟ ନିବର୍ତ୍ତନ୍ତି ଯଦି ଗୋଟେ ଉନ୍ନତ ସ୍ୱାଦ ଆମେ ପାଇବା ତାହେଲେ ନିମ୍ନତର ସ୍ୱାଦ ପ୍ରତି ଆମର ଆକର୍ଷଣ ଆସିବ ନାହିଁ ଇଏ ହେଉଛି ଆସକ୍ତି କଥା ଆମେ ଯଦି ଭଗବାନ ପ୍ରତି ଆସକ୍ତି ଆସିବ ତାହେଲେ ଭୌତିକ ଆସକ୍ତି ଆମେ ଦୂରେଇ ଯିବା ଭାଗବତ ମେକା ସ୍କନ୍ଧରେ ଏକଥା ବହୁତ ସୁନ୍ଦର ଭାବରେ ନବଜଗତୀ କଥା କହିଛନ୍ତି ଯେ ଭକ୍ତି ପରେଶାନୁଭବ ବିରକ୍ତି ଅନ୍ୟତ୍ର ଚେଷ୍ଟିକ ଏକ କାଳ ಪ್ರಪದ್ಯಮಾನ ಯಥಾಸ್ಮೃತ ಸ್ಯು ತುಷ್ಟಿ ಪುಷ್ಟಿ ಕ್ಷುದಪಾಯ ಅನುಭಾಸಂ ಆಮೆ ಭಗವಾನ ಪ್ರತಿ ಭಕ್ತಿ କରୁଛେ ମାନେ ତିନୋଟି ଜିନିଷ ଏକ ସମୟରେ ହେଉଛି ଭକ୍ତି ପରେଶାନୁଭବ ପରେଶ କହିଲେ ଭଗବାନ ଶ୍ରେଷ୍ଠ ଈଶ୍ୱର ସେ ପରେଶ ପରମ ଈଶ୍ୱର କିଷ୍ଣ ତାଙ୍କ ପ୍ରତି ଅନୁଭବ ତାଙ୍କର ଏ ପ୍ରାକ୍ଟିକାଲ ଅନୁଭବ ଆସିବ ଆମେ ଯେତିକି ଭକ୍ତିର ଅଗ୍ରଗତି କରୁଥିବା ସେତିକି ଅନୁଭବ ଆମର ହେଉଥିବ ଭକ୍ତି ପରେଶାନୁଭବ ବିରକ୍ତି ଅନ୍ୟତ୍ର ଚୈତ୍ରିକ ଭୌତିକ ଯେଉଁ ଆସକ୍ତି ରହିଛି ସେଥିରେ ମଧ୍ୟ ଆମର ବିରକ୍ତି ଆସିବ ଇଏ ହେଉଛି ନିଜର ପ୍ରାକ୍ଟିକାଲ ଆମେ ଜାଣିବା ଆମେ କେତେ ଦୂର ଭକ୍ତିରେ ଅଗ୍ରସର ହେଉଛେ ବିରକ୍ତି ଅନ୍ୟତ୍ର ଚୈତ୍ରିକ ଏକ ସମୟ ରୁହ କିଭଳି ଭାବରେ ନା ପ୍ରପଦ୍ୟମାନେ ସେ ଯଥା ସ୍ମତ ସ୍ୟୁ ଯେତେବେଳେ ଆମେ ବର୍ତ୍ତମାନ ପ୍ରସାଦ ପାଇବା ସେତେବେଳେ ଆପଣ ଏଇ ଶ୍ଳୋକଟି ମନେ ପକେଇବେ ପ୍ରସାଦ ପାଇବେ ପ୍ରତି ଗୁଣ୍ଡାରେ ତିନୋଟି ଜିନିଷ ହୁଏ କ'ଣ କ'ଣ ହୁଏ ନା ତୁଷ୍ଟି ମାନେ ଖାଦ୍ୟର ବହୁତ ଚିକିତ୍ସାରେ ବହୁତ ସୁନ୍ଦର ଭାବରେ ପ୍ରସାଦ ତିଆରି କରନ୍ତି ଚନ୍ଦନଚୂଳକୁ ବହୁତ ସୁନ୍ଦର ଭାବରେ ପ୍ରସାଦ କରୁଛନ୍ତି ଏ ଟେଷ୍ଟଟା ଆମେ ପ୍ରାପ୍ତ ହେବା ପ୍ରତି ଗୁଣ୍ଡାରେ ସେଇଟା ପ୍ରାପ୍ତ ହେଉଥିବା ତୁଷ୍ଟି ପୁଷ୍ଟି ଶରୀରର ଯେଉଁ ପୁଷ୍ଟି ମଧ୍ୟ ରହୁଛି ବୃଦ୍ଧି ହେଉଛି ଶରୀର ବୃଦ୍ଧି ହେଉଛି ଏବଂ କ୍ଷୁଦ୍ର ପାୟ ଆମେ ଯେଉଁ ନଅଟା ପର୍ଯ୍ୟନ୍ତ ଭୋକିଲା ରହୁଛେ ଯେତେବେଳେ ଗୋଟିଏ ଗୋଟିଏ ଗୁଣ୍ଡା ଖାଉଛୁ ସେତେବେଳେ ସେତେବେଳେ ଲୋକ ଦୂରଦୂରରେ ହେଇଯାଉଛି ପ୍ରପଦ୍ୟମାନସ ଯଥାସ୍ନାତ ସ୍ୟୁ ତୁଷ୍ଟି ପୁଷ୍ଟି କ୍ଷୁଦ ପାଇ ଅନୁଘାସନ ଅନୁଘାସନ ପ୍ରତି ଗୁଣ୍ଡାରେ ଆମେ ଦେଖିବା ତିନୋଟି ଜିନିଷ ହେଉଛି ସେଭଳି ଭକ୍ତିରେ ମଧ୍ୟ ଏହିଭଳି ଭାବରେ ତିନୋଟି ଜିନିଷ ଏକ ସମୟରେ ହେଉଛି ତେଣୁ ଭଗବତ ପ୍ରତି ଆସକ୍ତି ଯଦି ଆସିଲା ଭଗବତ ସେବା ପ୍ରତି ଯଦି ଆସକ୍ତି ଆସିଲା ତାଙ୍କର ଭୌତିକ ଆସକ୍ତି ଆମର ସେଇଟା ଦୂରେଇଯିବ ଭୌତିକ ଆସକ୍ତି ଦୂରେଇ ଯାଉନାହିଁ ମାନେ ପ୍ରକୃତିରେ ଆମେ ଭକ୍ତିରେ ଅଗ୍ରସର ହେଉନାହିଁ ତେଣୁ ଏଇ ଯେତେବେଳେ ଆସକ୍ତି ସ୍ତର ଆସିବ ସେତେବେଳେ ଜଣେ ଭାବସ୍ତରକୁ ଯିବ ଆସକ୍ତି ପରେ ଭାବ ଆସିବ ଭାବସ୍ତର କହିଲେ ଆମର ଯେଉଁ ଭଗବାନ ସହ ଯେଉଁ ସମ୍ବନ୍ଧ ରହିଛି ନିତ୍ୟ ସମ୍ବନ୍ଧ ସେଇ ସମ୍ବନ୍ଧ ଜ୍ଞାନଟି ଆସିବ ଇଏ ହେଉଛି ଭାବ ଆ ଉପରେ ପୁଣି ରହିଛି ସ୍ନେହ ମାନ ପ୍ରଣ ରାଗ ଅନୁରାଗ ଭାବ ମହାଭାବ ବହୁତ କଥା ରହିଛି ତା ଉପରେ କିନ୍ତୁ ଆମର ଯେଉଁ ଭଗବାନଙ୍କ ସହିତ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି ସେଇ ସମ୍ବନ୍ଧ ଜ୍ଞାନଟା ଆମେ ପ୍ରାପ୍ତ ହେବା ତେଣୁ ଆମର ଆଚାର୍ଯ୍ୟମାନେ କୁହନ୍ତି ଯେଉଁଥିରେ ଏଇ ତିନୋଟି ତତ୍ତ୍ୱ ରହିଛି ଗୋଟେ ହେଉଛି ସମ୍ବନ୍ଧ ଗୋଟେ ହେଉଛି ଅଭିଧାୟ ଏବଂ ଗୋଟେ ହେଉଛି ପ୍ରୟୋଜନ ଆମ ଶ୍ରୀ ଗୌରବନ୍ଦ ସାଇ ମହାରାଜ କହନ୍ତି ଭଗବାନ ତିନି ସ୍ଥାନରେ ବକ୍ର ତ୍ରିଭଙ୍ଗ ଲଢ଼ିଥାନ୍ତି ତିନି ସ୍ଥାନରେ ବକ୍ର ଅର୍ଥ ତାର ସିଗ୍ନିଫିକାନ୍ସ ହେଉଛି ସେଇଟା ତାର ଏଇଟା ସିମ୍ବଲ ଏଇଟାକୁ ସିମ୍ବଲାଇଜ୍ କରାହେଉଛି କ'ଣ ନା ଏଇ ତିନୋଟି ତତ୍ତ୍ୱ ରହିଛି ତିନୋଟି ତତ୍ତ୍ୱ ଯଦି ଜାଣିଯିବା ଆମେ କୃଷ୍ଣ ଜାଣିଯିବା ତିନୋଟି ସେଥିରେ ଭଗବାନ ତିନି ସ୍ଥାନରେ ବକ୍ର ତେଣୁ ଏଇ ଯେଉଁ ସମ୍ବନ୍ଧ ଜ୍ଞାନ ରହିଛି ଏ ସମ୍ବନ୍ଧ ଜ୍ଞାନ ଯେତେବେଳେ ଆମର ଆସିବ ସେତେବେଳେ ଆମେ ଜାଣିବା ଭଗବାନ ସହିତ ଆମର କ'ଣ ସମ୍ବନ୍ଧ ରହିଛି ଆମର ଯଦି ଆମର ଦାସ ଯେମିତି କପିପତି ଦାସୀ ହନୁମାନ ଭଗବାନଙ୍କର ସବୁବେଳେ ଦାସ୍ୟ ସମ୍ବନ୍ଧରେ ସମ୍ବନ୍ଧିତ ଭଗବାନ ରାମଚନ୍ଦ୍ର ସହିତ ତେଣୁ ଆମେ ଯେତେବେଳେ ଜାଣିବା ଆମେ ଦାସଠାରୁ ସଖ୍ୟଟା ହେଉଛି ଉନ୍ନତ ସ୍ତରର ତାହେଲେ ଆମେ ସଖ୍ୟ ସମ୍ବନ୍ଧିତ ହେବା ନା ଆମର ଏଇ ସମ୍ବନ୍ଧଟା ହେଉଛି ନିତ୍ୟ ସମ୍ବନ୍ଧ ମମିମାଂସ ଜୀବ ଲୋକେ ଜୀବଭୂତ ସନାତନ ସନାତନ ପାଇଁ ସବୁବେଳ ପାଇଁ ସେଇଟା ରହିଛି ସେ ଯେଉଁ ସମ୍ବନ୍ଧଟା ରହିଛି ସବୁବେଳ ପାଇଁ ରହିଛି ସେ ସମ୍ବନ୍ଧଟା ତେଣୁ ଯିଏ ଯେଉଁଭଳି ଭାବରେ ସମ୍ବନ୍ଧିତ ଭଗବାନ ସହିତ ଆମେ ଯେତେବେଳେ ସାଧନ ଭକ୍ତି କରୁଛେ ରାଗାନନ୍ଦ ଭକ୍ତି ଆସିବ ଏମିତି ହେଇକିରି ଆସିବ ଆମର ଯେଉଁ ସମ୍ବନ୍ଧ ଜ୍ଞାନଟା ଆସିବ ଆମେ ସେ ଭଗବାନଙ୍କ ସହିତ ସେ ସମ୍ବନ୍ଧରେ ଆମେ ସେବା କରିବା ସେ ସମ୍ବନ୍ଧରେ ସେବାଟି ହେବ तेणु ये जो द्रोण एवं धरा ये सी भाई भगवान सहित वास्तुरस संबंधित अच्छा तेणु से कौन तक जो चेतना जाग्रत होते स्तर प्राप्त होती आम भगवान सहित वास्तव संबंध तेणु से भगवान को पुत्र रूप पाइबा चाहते तेणु ब्रह्मा को जो से अनुरोध कले ब्रह्मा कहले ठीक अच्छे तुम जो जीव भगवान को पुत्र रूप आसे तेणु तरह वास्तव भाव जाग्रत होती तेणु से वास्तव भाव समस्त भौतिक जगत वास्तव भाव रही किंतु भगवान तो से वास्तव भावटा ना आम जो पिला छुआ सब ये वास्तव भाव रोज कि भगवान सहित जो मान भाव रही वास्तव भाव तेनाली भगवान को निज पुत्र हिसाब से पाइबा चाहिए जमी आम देखा अत्रि और अनुसया जो ब्रह्मा कहले तुम तपस्या कर से भगवान स्तव कले स्तुति कले भगवान ब्रह्मा विष्णु और शिव तीन रूप से आसी आविर्भाव हो गले तेणु तीन रूप जो आविर्भाव हो गले अति ऋषि सी आश्चर्य हो गले कह मुझे तो जड़े भगवान को प्रार्थना करी आपज कमी आसीगले यहाँ चतुर्थ स्कंध एक आसव प्रथम अध्याय बोधे तेणु भगवान कहले जे विष्णु कहले तुम्हें जो भाई भाव स्तुति करुल प्रार्थना करुल तुम्हें कौन थो मुझे भगवान को आराधना करे सृष्टि करती से भगवान को आराधना करे पालन करती से भगवान को आराधना करे प्रलय करती तेनाली तीन रूप से सृष्टि स्थिति प्रलय कर तेनाली रूप से आविर्भाव हलु तेणु जो अनुसया मैंने अत्रि अनुसार चाहिए आपण को पुत्र प्रदान करूँ तेणु भगवान विष्णु रूप से आसिले दत्तात्रेय आसिले पुत्र होकरी ब्रह्मांड अवसर आसिले सोमदेव चंद्र चंद्रवंश आरंभ क्षत्रिय वंश आरंभ एवं शिवजी अवसर आसिले किए दुर्गाशा तेनाली भाव में सुतपा और कृष्णी सी मैं ब्रह्मा कहे तुम पुत्र सृष्टि कर सी चाहिए भगवान सहित बात्सल संबंध रही तेणु भगवान पुत्र रूप पाइबा चाहिए तेनाली भाव में जेहतु से बहुत उन्न स्तर अच्छा तेनाली से भाव जाग्रत होमर से भाव जाग्रत होनी तेना आस्ते आस्ते आम जो भक्ति करवा आचरण करवा से भावटे आम आस भगवान सहित आम से ही भाव में संबंधित ही आम सेवा करवा से भाव न आसा पर्यटन आम साधन भक्ति रही जो भाव में भक्ति आचरण करक्ति करवा तेनाली कहते द्रोण एवं धरा ब्रह्मा कहले ठीक अच्छे भगवान तुम पुत्र रूप आसवे तेनाली द्रोण धरा आसी भौतिक जगत आसिले एवं से नंद एवं जशोदा रूप से आसिले विश्वनाथ चक्रवर्ती भाषा कहते नंद एवं जशोदा से भगवान नित्य पितामाता भगवान जब नित्य संबंध मत से नित्य आमर कौन आम पतन हो जाए से संबंध की भूली जाइए कि नित्य कौन नित्य मुक्त पंदर अध्याय षोल श्लोक जो कथा कहती गाभीमो कुशलोके क्षेर एवच क्षेर सर्वाणी भूतानी कुटस्थ अक्षर उच्चते दुई प्रकार जीव अच्छा जन हो गाभीमो पुरुषलोके क्षेर जन हो क्षेर आज जन हो अक्षर क्षेर सर्वाणी भूतानी भौतिक जगत जिते जीव अच्छा समस्त क्षेर समस्त पतन हो जाए कुटस्थ अक्षर उच्चते जो मैंने कूटस्थ मैंने चीज जगत रही से भाव अच्छा से पतन होना आम देखा महाजन मान जो आसती साधु मान जो आसती भौतिक जगह आसिले पतन हो न था से जन्म रू भगवान सहित युक्त होती देखा वरुण स्वयं महाराज प्रभुपाल महाराज भक्ति शुद्धानंद स्वयं महाराज या जन्म रू शुणु जो भक्ति शुद्धानंद स्वयं महाराज छोट पिला पिता चलीगले बहुत आर्थिक संकट थिला एमती से निजे चाष कार्य करते ट्रैक्टर ना निजे हल करते कि हल कर भगवान जयदेव गीत गान करते जय जय देव हरे
Oh,
ପରୀକ୍ଷିତ ମହାରାଜ କଥା କୁହାଯାଇଛି ଭାଗବତ ପ୍ରଥମ ସମ ସପ୍ତମ ଅଧ୍ୟାୟରେ ଯେ ପରୀକ୍ଷିତ ରାଜସେ ଜନ୍ମ କର୍ମ ବିଳାପନ ସଂସ୍ଥାଙ୍ଗ ପାଣ୍ଡୁପୁତ୍ରାଣା ଦକ୍ଷେ କୃଷ୍ଣ ପଥୋଦୟା। ସାଧୁମାନେ କହିଲେ ନିତ୍ୟ ସିଦ୍ଧ ଆଉ ସାଧନ ସିଦ୍ଧ ରହିଛି, ଯେଉଁମାନେ ନିତ୍ୟ ସିଦ୍ଧ କଥା କୁହାଯାଉଛି ସେମାନଙ୍କର ଜନ୍ମରୁ ଆରମ୍ଭ କରି ଅନ୍ତିମ ସମୟ ପର୍ଯ୍ୟନ୍ତ ତାଙ୍କ କଥା ଯଦି କୁହାଯିବ ତାହେଲେ ଭଗବାନ କଥା ଆସିବ। ତେଣୁ ଏଇଭଳି ଭାବରେ ଧରା ଏବଂ ଦ୍ରୋଣ ଏମାନେ ଭଗବାନଙ୍କର ସେ ବାତ୍ସଲ୍ୟ ଭାବ ଯାଇଛି, ସେଥିପାଇଁ ସେମାନେ ଭଗବାନ ପୁତ୍ର ରୂପେ ପାଇବା ପାଇଁ ଚାହୁଁଥିଲେ। ତେଣୁ ବ୍ରହ୍ମାଙ୍କୁ ପ୍ରାର୍ଥନା କରିଥିଲେ, ବ୍ରହ୍ମା କହିଲେ ଠିକ ଅଛି ଭଗବାନଙ୍କ ଯେଉଁ କ'ଣ ନନ୍ଦେବ ଦଶଦା ହେଉଛନ୍ତି ଭଗବାନଙ୍କ ନିତ୍ୟ ପିତାମାତା। ବିଶ୍ୱନାଥ ଚକ୍ରଙ୍କ ବାତ୍ସଲ୍ୟ କହୁଛନ୍ତି ଦ୍ରୋଣା ଦ୍ରୋଣ ଏବଂ ଧରା ଇଏ ତାଙ୍କର ଶରୀରରେ ଆଶ୍ରୟ ନେଇଥିଲେ, ତାଙ୍କ ଶରୀରରେ ଆଶ୍ରୟ ନେଇଥିଲେ। ତେଣୁ ଏହିଭଳି ଭାବରେ ତତୋ ଭକ୍ତି ଭଗବତୀ, ତେଣୁ ଯେହେତୁ ସେ ସେଇ ନନ୍ଦ ଏବଂ ଯଶୋଦାଙ୍କ ଧାରାରେ ଭଗବାନଙ୍କର ସେବା କରୁଥିଲେ, ତେଣୁ ସେ ସେଇ ବାତ୍ସଲ୍ୟ ଭାବ ତାଙ୍କର ଜାଗ୍ରତ ହୋଇଥିଲା। ତେଣୁ ତତୋ ତା ପରେ ବ୍ରହ୍ମା ଯେତେବେଳେ ଆଶୀର୍ବାଦ ଦେଲେ ତାପରେ ସେ ଆସି ଏଠି ଭକ୍ତିର ଭଗବତୀ ଭଗବାନ ପ୍ରତି ଭକ୍ତି ଆସିଲା। କିଭଳି ଭକ୍ତି ନା ପୁତ୍ରୀ ଭୂତେ ଜନାର୍ଦ୍ଦନେ, ପୁତ୍ରୀ ଭୂତେ ଭଗବାନ ଯେତେ ପୁତ୍ର ଭଳି ଜ୍ଞାନ କରୁଥିଲେ ପୁତ୍ରୀଭୂତେ, ଏଇ ଭକ୍ତି ଏ ବାତ୍ସଲ୍ୟ ରସ କୁହାଯାଉଛି ବାତ୍ସଲ୍ୟ ରସ ପୁତ୍ରୀଭୂତେ ଜନାର୍ଦ୍ଦନେ। ଜନାର୍ଦ୍ଦନ କହିଲେ ଜନାର୍ଦ୍ଦନ ଦୁଇଟି ଅର୍ଥ ଅଛି, ଆମେ ସାଧାରଣତଃ କହୁ ଜନତା ଜନାର୍ଦ୍ଦନ, ଜନାର୍ଦ୍ଦନ କେବେ ଜନତା ହେଇପାରିବନି କିନ୍ତୁ ଜନତା କେବେ ଜନାର୍ଦ୍ଦନ ହେଇପାରିବନି, ପ୍ରଭୁପାଦ ମହାରାଜ କଥା କହନ୍ତି। ଆମର ଗୋଟେ ରହିଛନ୍ତି ସଂସ୍ଥା, ସେମାନେ କହନ୍ତି ଦରିଦ୍ର ନାରାୟଣ, ତେଣୁ ପ୍ରଭୁପାଦ ମହାରାଜ ଏଇଟାକୁ ଭାରି ବିରକ୍ତ ହୁଅନ୍ତି ଶବ୍ଦ ଶୁଣିଲେ ଏ କଥାକୁ, କାରଣ ଭଗବାନ ଜୀବ କେବେ ନାରାୟଣ ହେଇପାରିବ ନାହିଁ। ଜୀବ କଥା କ'ଣ ଭାବୁଛି କୁହାଯାଇଛି ବିଷ୍ଣୁ ପୁରାଣରେ ମଧ୍ୟ କୁହାଯାଇଛି ଯେ ଜସ୍ତୁ ନାରାୟଣ ଦେବଂ ବ୍ରହ୍ମରୁଦ୍ରାଦି ଦୈବତୈ ସମସ୍ତ ନୈବ ବିଖ୍ୟାତ ସ ପାଷଣ୍ଡି ଭବେ ଧ୍ରୁବଂ। ପଦ୍ମପୁରାଣ ଏଇଟା କହିଛେ, ଯେଉଁମାନେ ନାରାୟଣଙ୍କୁ ବ୍ରହ୍ମା ଶିବ ତାଙ୍କ ସହିତ ତୁଳନା କରନ୍ତି ସେମାନେ ପାଷଣ୍ଡି ଧ୍ରୁବଂ, ନିଶ୍ଚିତ ଭାବରେ ସେମାନେ ପାଷଣ୍ଡି, ଏଥିରେ କୌଣସି ସନ୍ଦେହ ନାହିଁ। ଆମର ଓଡ଼ିଶାରେ ବିଶେଷ ଭାବରେ ପାଷଣ୍ଡି ଧର୍ମ ଚାଲିଛି, ଯେଉଁ ତ୍ରିନାଥ ମନ୍ଦିର ଶିଶୁ କରନ୍ତୁ ସେ ମହାରାଜ କହନ୍ତି ତ୍ରିନାଥ ମନ୍ଦିର ହେଉଛି ପାଷଣ୍ଡି ପୂଜା, ଶିବ ତିନି ଜଣଙ୍କୁ ଏକାଥରେ ପୂଜା କରିଦେବା ଏକାଥରେ ସବୁ ଫଳ ପାଇଯିବ। ଶିବ ବିଷ୍ଣୁ ଏବଂ ବ୍ରହ୍ମା ଗୋଟିଏ ଆଶ୍ରମରେ ପୂଜା କରନ୍ତି ତ୍ରିନାଥ ମେଳା, ତ୍ରିନାଥ ମନ୍ଦିର ସବୁ ରହିଛି, କିନ୍ତୁ ଏଇଟା ହେଉଛି ପାଷଣ୍ଡି ଧାରା। ଆଉ ଯେଉଁଠି ବ୍ରହ୍ମା ଶିବ ଆଦି, ଶିବ ଯଦିଓ ଭାବ ବିଷ୍ଣୁ ତତ୍ତ୍ୱ, ତାଙ୍କୁ ମଧ୍ୟ ବିଷ୍ଣୁଙ୍କ ସହିତ ସମାନ କରିବା ଗୋଟେ ଅପରାଧ। ତେଣୁ ଜୀବକୁ ଯେତେବେଳେ ବିଷ୍ଣୁ ସହିତ ତୁଳନା କରାଯିବ କ'ଣ କୁହାଯିବ ତାଙ୍କୁ କୁହାଯିବ। ତେଣୁ ଦରିଦ୍ର ନାରାୟଣ କାହିଁକି ଦରିଦ୍ର ହେବେ, ନାରାୟଣ ହେଉଛନ୍ତି ଶତସହସ୍ର ଲକ୍ଷ୍ମୀ ତାଙ୍କର ସେବା କରୁଛନ୍ତି, ଏବଂ ଲକ୍ଷ୍ମୀ ଯେଉଁ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଛନ୍ତି ସେ କେଉଁଠୁ ପ୍ରାପ୍ତ ହୋଇଛନ୍ତି, ସେ ଭଗବାନଙ୍କୁ ସେ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଛନ୍ତି। ଭଗବାନ ଭଗବାନ ହେଉଛି ଶକ୍ତି, ଏଠି ତଫାତ ନାହିଁ, ଶକ୍ତି ଶକ୍ତିମାନ ଏଥିରେ କୌଣସି ତଫାତ ନାହିଁ, ସୂର୍ଯ୍ୟଙ୍କର ଆଲୋକ ଏବଂ ତାପ ଏଥିରେ କୌଣସି ତଫାତ ନାହିଁ, ସେଇଭଳିଆ ଶକ୍ତି ଶକ୍ତିମୟତା ଅଭିନ୍ନ ତାଙ୍କର ଭିନ୍ନତା ନାହିଁ, କିନ୍ତୁ ତଥାପି ଶକ୍ତି କେଉଁଠୁ ଆସୁଛି ନା ଶକ୍ତିବାନଠାରୁ ଶକ୍ତି ଆସୁଛି। ତେଣୁ ଏ ଯେଉଁ କ'ଣ କହୁଥିଲି ଯେ ଏ ଯେଉଁ ଦରିଦ୍ର ନାରାୟଣ ଯେଉଁ କହନ୍ତି, ଦରିଦ୍ର କେମିତି ନାରାୟଣ ହେବ, ନାରାୟଣ କେମିତି ଦରିଦ୍ର ହେବେ, ଯଦି କେବେ ସୂର୍ଯ୍ୟ ଅନ୍ଧକାର ହେଇଯାଇଛନ୍ତି, ସୂର୍ଯ୍ୟ ଅନ୍ଧକାର ହେଇଯାଇଛନ୍ତି, ସୂର୍ଯ୍ୟ କେବଳ ଅନ୍ଧକାର ହେଇପାରିବେ, ବାଦଲ ଛାଇଦେଲେ ମଧ୍ୟ ଅନ୍ଧକାର ହେଲେ ମଧ୍ୟ ବାଦଲ ଉପରେ ସୂର୍ଯ୍ୟ କିରଣ ଥିବ। ହଁ ଜନତା ଜନାର୍ଦ୍ଦନ, ଜନତା କେବଳ ଜନାର୍ଦ୍ଦନ ହେଇପାରିବେ ନାହିଁ, ଜନାର୍ଦ୍ଦନ ହେଉଛନ୍ତି ଭଗବାନ, ଯିଏକି ଜନ ସମସ୍ତଙ୍କର ଦୁଃଖକୁ ଦୂର କରନ୍ତି ଜନାର୍ଦ୍ଦନ, ସେଥିପାଇଁ ଭଗବାନଙ୍କର ନାମ ହେଉଛି ଜନାର୍ଦ୍ଦନ, ଦୁଃଖ ଦୂର କରନ୍ତି ଭଗବାନ ଜନାର୍ଦ୍ଦନ। ଜନତା ଜନାର୍ଦ୍ଦନ ଅର୍ଥ ହେଉଛି ସେଇଟା, ତା ଅର୍ଥ ନୁହଁ ଯେ ଜନତା ହେଉଛନ୍ତି ଜନାର୍ଦ୍ଦନ, ଜନତା ହେଉଛନ୍ତି ଭଗବାନ। ସ୍ୱତନ୍ତ୍ର ଲୋକମାନେ ଏଇଟା କୁହନ୍ତି, ଜୟ ସୀତାରାମ ହନୁମାନ ମାନବ ସେବା ହିଁ ମାଧବ ସେବା, ଏସବୁ ମାୟାବାଦୀ ସବୁ ଇଏ ତତ୍ତ୍ୱ। ମାନବ ସେବା କେବେ ମାଧବ ସେବା ହେଇପାରିବ ନାହିଁ, ଅନ୍ୟ ପକ୍ଷରେ ମାଧବ ସେବା ହିଁ ମାନବ ସେବା। ଭାଗବତ ଚତୁର୍ଥ ସ୍କନ୍ଧ 31 ଅଧ୍ୟାୟରେ ନାରଦମୁନି ସେଟା କହିଛନ୍ତି, ଯଥା ତରନ୍ମୂଳ ନିଷେଚନେନ ତୃପ୍ୟାନ୍ଦିତ ସ୍କନ୍ଧ ପୂର୍ବ ଶାଖା ପ୍ରାଣ ପହରାଚ ଯେତେନ୍ଦ୍ରିୟାଣ ପୃଥିବୀ ବା ସର୍ବା ହରଣ ବଞ୍ଚିତ। ଯେଭଳି ଭାବରେ ବୃକ୍ଷର ମୂଳରେ ପାଣି ଦେଲେ ବୃକ୍ଷର ଶାଖା ପୋଷାକ ସମସ୍ତେ ପାଣି ପାଇବେ। ନାରଦମୁନି ଯେତେବେଳେ ଏସବୁଟି କହୁଛନ୍ତି, ସେତେବେଳେ ଚିନ୍ତା କରୁଛନ୍ତି, ବହୁତ ତାର୍କିକ ଅଛନ୍ତି ନା, ସେ କହିବେ ଗଛର ମୂଳରେ ପାଣି ଦେଇ ଡାଳରେ ପାଣି ଦେଲେ କ'ଣ ଅସୁବିଧା, କିଛି ଅସୁବିଧା ନାହିଁ। ତେଣୁ ତା ପରଶ୍ଳୋକରେ ସେ କହିବେ, ଯଥା ପ୍ରାଣ ପହରାଚ, ଆମେ ଯେଉଁ ଖାଦ୍ୟ ଖାଉଛେ ଖାଦ୍ୟଟା ଆମର ପାଟି ମାଧ୍ୟମରେ ଆମର ପାକସ୍ଥଳୀକୁ ଯାଉଛି, ତେଣୁ ପାକସ୍ଥଳୀ ଗଲେ ଆମେ ଶରୀର ସବୁକିଛି ଅଙ୍ଗ ଖାଦ୍ୟ ପାଇପାରିବ। କିନ୍ତୁ ଆମେ ଯଦି କହିବା ଠିକ୍ ଅଛି ପାଟି ପାକସ୍ଥଳୀକୁ ଦେବା, ଆମେ ଆଖିକୁ କିଛି ଖାଦ୍ୟ ଦେବା ବା ନାସା ନାସା ଅନ୍ଧରେ କିଛି ଖାଦ୍ୟ କରେଇବା, ତାହେଲେ ଆମର ସବୁ ନଷ୍ଟ ହେଇଯିବ। ସେଥିପାଇଁ ଇଏ ଉଦାହରଣଟି ଦେଲେ ଆମ ବିଷ୍ଣୁ ଚକ୍ରଟା ଭାଷା କହୁଥିଲେ କଥା। ତେଣୁ ଭଗବାନ ସହିତ କେହି ସମାନ ହେଇପାରିବେନି, ଜନାର୍ଦ୍ଦନ ଜନତା କେବଳ ଜନାର୍ଦ୍ଦନ ହେଇପାରିବେ ନାହିଁ, ଜନତାଙ୍କ ଦୁଃଖକୁ ଭଗବାନ ଦୂର କରି ସେଥିପାଇଁ ଜନାର୍ଦ୍ଦନ ବି କୁହାଯାଉଛି। ତେଣୁ ସେଇ ଭଗବାନ ଯିଏକି ଜନାର୍ଦ୍ଦନ ସମସ୍ତଙ୍କ ଦୁଃଖ ଦୂର କରନ୍ତି, ଯେଉଁମାନେ ଭଗବାନଙ୍କୁ ପୁତ୍ର ରୂପେ ପାଇବା ପାଇଁ ଚାହାନ୍ତି, ଭଗବାନ ମଧ୍ୟ ତାଙ୍କର ପୂରଣ କରନ୍ତି, ତାଙ୍କ ଆଶା ପୂରଣ କରନ୍ତି, ତାଙ୍କ କାମନା ପୂରଣ କରନ୍ତି। ଯିଏ ଯଥାମାନ ପ୍ରଜାନ୍ତି ତାଙ୍କ ସେଥିପାଇଁ ମଜା ହୁଏ, ଯିଏ ଯେଉଁଭଳି ଭାବରେ ଭଗବାନଙ୍କୁ ଶରଣ ଯିବେ ଭଗବାନ ତାଙ୍କର ତାଙ୍କର ଇଚ୍ଛାକୁ ପୂରଣ କରିବେ ଭଗବାନ। ତେଣୁ ଏଇ ଜନାର୍ଦ୍ଦନ ତାଙ୍କ ସେଇ ପୁତ୍ରୀ ନିଜ ପୁତ୍ର ଭଳି ଭାବରେ ସେଇ ଜନାର୍ଦ୍ଦନ ସେଇ ଭଗବାନଙ୍କୁ ସେ ଭକ୍ତି କରି ଦାମ୍ପତ୍ୟ ନିତରାମ ଆସି ନିତରାମ ଦ୍ରୋଣ ଧରା ଯେଉଁ ଦାମ୍ପତ୍ୟ ସମ୍ବନ୍ଧରେ ସମ୍ମୁଖ ଥିଲେ, ସ୍ୱାମୀ ସ୍ତ୍ରୀ ସମ୍ବନ୍ଧରେ ସମ୍ମୁଖ ଥିଲେ। ତେଣୁ ଯେହେତୁ ଆମେ ଭୌତିକ ଜଗତରେ ରହିଛେ, ଆମର ସ୍ୱାମୀ ସ୍ତ୍ରୀ ସମ୍ବନ୍ଧ ହେଉଛି ଅନିତ୍ୟ, ଏ ଶରୀର ସମ୍ବନ୍ଧ ହେଉଛି ଅନିତ୍ୟ, କିନ୍ତୁ ଭଗବାନ ସହିତ ଆମେ ଯୁକ୍ତ ହେଇଗଲେ ସବୁକିଛି ନିତ୍ୟ ହେଇଯିବ, ଆଉ କିଛି ଅନିତ୍ୟ ରହିବ ନାହିଁ। ତେଣୁ ଭଗବାନ ସମ୍ବନ୍ଧରେ ସମ୍ବନ୍ଧିତ ହେଇଥିବ ଦାମ୍ପତ୍ୟ ନିତରାମ ସବୁ ସେଇଟା ମଧ୍ୟ ନିତ୍ୟ ହେଇଗଲା, ଦାମ୍ପତ୍ୟ ଜୀବନଟା ଦାମ୍ପତ୍ୟ ନିତରାମ ଆସି ଗୋପ ଗୋପୀଷୁ ଭାରତ, ଏ ଭାରତ କହିଲେ ଏଠି ପରୀକ୍ଷିତ ମହାରାଜ କୁହାଯାଉ, ସୁଗତ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜ ଭାରତ ଭାରତ କହିବାର ଉଦ୍ଦେଶ୍ୟ ହେଉଛି ପ୍ରତି ଶ୍ଳୋକର ପ୍ରତି ଅକ୍ଷରେ ଗୋଟେ ଅର୍ଥ ରହିଛି, ଅନେକ ଅର୍ଥ ଖାଲି ଗୋଟିଏ ନାହିଁ ଅନେକ ଅର୍ଥ ରହିଛି। ଏଠି ଭାରତ ସମ୍ବୋଧନ କାହିଁକି କରୁଛନ୍ତି ନା, ଭାରତ ହେଉଛନ୍ତି ପ୍ରସିଦ୍ଧ, ଦୁଇ ଜଣ ଭରତ ଅଛନ୍ତି, ଜଣେ ହେଉଛନ୍ତି ଦୁଷ୍ମନ୍ତଙ୍କ ପୁତ୍ର ଭରତ, ଯେଉଁ ବଂଶରେ ଆସୁଛନ୍ତି କୌରବମାନେ। ଆପଣମାନେ ଦେଖିବେ ଭଗବତ ଗୀତାରେ ଭଗବାନ ଅଧିକାଂଶରେ ଅଧିକାଂଶ ଶ୍ଳୋକରେ ଭାରତ ଶବ୍ଦ ବ୍ୟବହାର କରିଛନ୍ତି, ଯଦା ଯଦା ଏ ଧର୍ମସ୍ୟ ଗ୍ରାମୀ ହେଉଛି ଭାରତ, ଏଇ ଭରତ ବଂଶରେ ଆସୁଛନ୍ତି କୌରବମାନେ ଆସୁଛନ୍ତି ଏବଂ ତାଙ୍କର ବଂଶରେ ଆସୁଛନ୍ତି ପରୀକ୍ଷିତ। ତେଣୁ ଇଏ ହେଉଛି ବହୁତ ପ୍ରସିଦ୍ଧ ଭରତ ମହାରାଜ ପ୍ରସିଦ୍ଧ। ଆଉ ଜଣେ ଭରତ ଥିଲେ ଯିଏ ହେଉଛନ୍ତି କ'ଣ ଋଷଭଦେବଙ୍କ ପୁତ୍ର ଭରତ, ଯାହାଙ୍କ ନାମ ଅନୁସାରେ ଏଇ ଆମର ଆମର ଏଇ ପୃଥିବୀକୁ ଭାରତବର୍ଷ ବୋଲି କୁହାଯାଉଛି, ସେତେବେଳେ କୁହାଯାଉଥିଲା ଭାରତବର୍ଷ, କିନ୍ତୁ ଆମର ବର୍ତ୍ତମାନ ଭାରତ ଛିଣ୍ଡି 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 ବର୍ତ୍ତମାନ ଏତିକି ରହିଛି, ସେ ମୋତେ ଆସ୍ତେ ଆସ୍ତେ ଇଏ ହେଉଛି କମି କମିକା ଯାଉଛି। ଯାହା ହଉ ଏଇ ଭାରତ କହିଲେ ଭରତ ଯେଉଁଭଳି ଭାବରେ ମହାନ, ସେଇଭଳି ଭାବରେ ଦ୍ରୋଣ ଏବଂ ଧରା ମଧ୍ୟ ସେଇଭଳି ଭାବରେ ମହାନ ହେଇଗଲେ। ଭଗବାନଙ୍କୁ ଆପଣ ନିଜର ସମ୍ବନ୍ଧୀ ହିସାବରେ ଗ୍ରହଣ କରିଥିଲେ ଆପଣଙ୍କର ମହାନ ଦୋଷ ଆସିଯିବ। ଭରତ ଯେଉଁଭଳି ଦୋଷଶାଳୀ ହେଇଯାଇଥିଲେ ତୁମେ ମଧ୍ୟ ସେଇଭଳି ଭାବେ ଯଶସ୍ୱୀ ଥିଲ, ତେଣୁ ଏଇ ଦ୍ରୋଣ ଏବଂ ଧରା ସେ ମଧ୍ୟ ସେଇଭଳି ଭାବେ ଯଶସ୍ୱୀ ହେଇଗଲେ, ଭଗବାନଙ୍କୁ ପୁତ୍ର ରୂପେ ପାଇବା ପାଇଁ କାମନା କଲେ। ତେଣୁ ଦାମ୍ପତ୍ୟ ନିତରାମ ଆସିତ ଗୋପ ଗୋପୀଷୁ ଭାରତ, ଏବଂ ଆମର ଜଣେ ଆଚାର୍ଯ୍ୟ ଟୀକାରେ କହୁଛନ୍ତି ଏଇ ଜନାର୍ଦ୍ଦନର ଅର୍ଥ, ଏଇ ଜନର ଅର୍ଥ ହେଉଛି ବିଶେଷ ଭାବରେ ଗୋପୀଜନ କଥା କୁହାଯାଉଛି। ଭଗବାନ ଏଇ ବୃନ୍ଦାବନରେ ଯେଉଁ ଲୀଳା କରୁଛନ୍ତି ଗୋପୀଜନମାନଙ୍କର, ତାଙ୍କର ଯେଉଁ ତାଙ୍କର ଦୁଃଖ ପ୍ରକୃତିରେ ସେଟା ନୁହଁ, ତାଙ୍କ ଘରେ ଚୋରି କରିଦେଉଛନ୍ତି ଏସବୁ କରୁଛନ୍ତି, ଯେଉଁ ସେ ଆସିକି ଅଭିଯୋଗ କରୁଛନ୍ତି, କିନ୍ତୁ ଏଇଟା ଏଇ ମାଧ୍ୟମରେ ସେ ଭଗବାନ ତାଙ୍କର ପ୍ରୀତିର ଆଦାନ ପ୍ରଦାନ ହେଉଛି। ଆମର ଏଇଟା ଶ୍ରୀ ସାମଗ୍ରୀ କୁହାଯାଇଛି, ଗୁରୁସ୍ୱାମୀ କହିଛନ୍ତି ଏଇଟା ପ୍ରୀତିର ଆଦାନ ପ୍ରଦାନ ହୁଏ, କିଭଳି ଭାବରେ ଦଦାତି ପ୍ରତି ଗୁଣାତି ଗୋଇମାଖ୍ୟାତି ପୋଚ୍ୟତି ଭୁଙ୍କ୍ତେ ବୋଝଟି ସେ ସର୍ବିଧା ପ୍ରୀତି ଲକ୍ଷଣ। ଏଇ ପ୍ରୀତିର ଲକ୍ଷଣ ଯେଉଁ କ୍ଷୟ ବେଗ ଦମି କ୍ଷୟ ଦୋଷ ସୋଧି ଛୟ ଗୁଣ ଦେହତା ସେ। ते गादामि
जयतो
मातो गुणादेहदासे सयासतसंग देहे आमारे बसिचि संगे रवासे सयासतसंग देहे आमारे बसिचि संगे रवासे ए
छाया देग आमर छोटी देग उपदेश उपदेश कहले आम भक्ति आमर भक्ति शास्त्री पढ़ाऊला छय बेग कहले वाच बेगम मनसा क्रोध बेगम जुआ बेगम उदर उपस्थ बेगम ये छोटी बेग रही वाच कहार बेग जुहार दुईट बेग रही गोटे कहार बेग एवं खाद्य रसनार बेग रसना ग्रहण करार बेग एवं मनर बेग रही क्रोध उदर बेग रही उपस्थ जननेन्द्र बेग रही ये छोटी बेग को जो मैंने कंट्रोल करेंगे निज अधीन रखिपारे सी होती गुरु से गुरु हे सी सर्वामपी पृथ्व्या पृथ्वी समस्त जगद्गु से हीपरिवे क्षय बेग दमी क्षय दोष दोष होती कौन अत्याहार प्रयास प्रजल्पो नियमाग्रह जनसंग से लौकांच सर्विधा भक्ति विनश्यति ये नष्ट करदे भक्ति अत्याहार अत्याहार खाइबा के बुझे एवं बहुत कुछ जोगाड़ करवा यहाँ अत्याहार जीव प्रजल्प समय मिलला मैंने चल कथा चल रहा भगवान कथा चढ़ा अन्न कथा चल रहा ये प्रजल्प नियमाग्रह आम नियम पालन करवा केवल नियम से करवा नियम कौन टाइम नियम रखा जाए सीटा बुझीपर ना ये नियमाग्रह अत्याहार प्रयास प्रजल्प नियमाग्रह जनसंग से लौल्यांच जनसंग कहे असत्संग एवं लौल्यांक लोभ ये सर्विदा भक्ति को नष्ट कर दिए से भाव में भक्ति छाय दोष सती छाय गुण कौन ना जो उत्साह निश्चात धर्जा तत्कर्म प्रवर्तना संगोत्यागा सतवृत्ति सर्विदा भक्ति प्रसिद्ध ये भक्ति को बढ़ेब ये हूँ क्षय गुण उत्साह भगवान सेवार उत्साह काल करदे आज मैंने उत्साह सब उत्साह रहा ये हूँ भक्ति को बढ़ेब उत्साह निश्चय निश्चय निश्चित सेवा करवा आम कर्तव्य तो यहाँ निश्चय धर्जा किसी असुविधा आसो निश्चित भाव में से आम धर्जे रहा तत्त कर्म प्रवर्तना गुरुदेव कहते ये सब कार्य करने संगत्याग संगत्याग असत संग त्याग एवं सतवृत्ति सत्संग करवा आम भक्ति को वृद्धि कराइब सर्विधा भक्ति प्रसिद्धति से भाव में क्षय बेग दमी क्षय दोष सती क्षय गुण देह दासे क्षय सतसंग क्षय सतसंग हूँ यहाँ ददाती प्रति गुणाती आम कि दवा से मैं प्रदान करेंगे ददाती प्रति गुणाती गुह्यमाख्याति पुछति आमर जो रही बहुत सिक्रेट जिनस रही टॉप सिक्रेट क्या कहूनी किंतु आमर जे निज जन ताको आम कह ये हूँ सत्संग मानते कौन सत्संग ये हूँ क्षय कौन ये हूँ क्षय बेगदमी क्षय दोष क्षय गुण क्षय सत ये हूँ सत्संग ये हूँ आम 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 विश्वास रही तेनाली आम कथ को कहते गोपनीय कथ कौन आग कह गोपनीय कथ भगवान गोपनीय कथ अर्जुन कह अर्जुन जी तुम मोर अत्यंत प्रिय भगवत नवमतार भगवान कहले समय हो जाए आम कुछ कह कि भगवान कहले जी तुम अत्यंत प्रिय तुमको से सब गोपनीय कथि कौच गुह्य गुह्य द्वारा गुह्यतम तीनो ज्ञान रही भगवत गीतार किंतु भगवान कहना अर्जुन तुम बहुत प्रिय बोली गुह्य कथ कौन ना अर्जुन जेहे तुम प्रिय सर्व गुह्य तुम गुह्य शुणुमे परम वच जत्ते हम प्रिय माणाया बख्या मीते हित कामया यहाँ जो मैंने प्रिय व्यक्ति पाखे ये गुह्यतम कथा कह सबको कहो ना तेणु अर्जुन को से कहले गुह्यतम ज्ञान हूँ कौन मन ना भाव मद भक्त मज्जादि ना नमस्कुरु ये हूँ सर्वधर्म परिस्थ्य मामलन शरण रज तेणु ये गुह्यतम ज्ञान तेणु से भाव में ददाती प्रति गुणाती गुहे माख्याति पुछति आम तक कहवा से कहे
ଏବଂ ଘୁଞ୍ଚେ ବୁଝେଇକି ସେବା ଆମେ ତାଙ୍କୁ କିଛି ଖାଦ୍ୟ ଦେବା ବା କିଛି ଦେବା ପ୍ରଦାନ କରିବା ସେ ମଧ୍ୟ ଆମେ କିଛି ଦେବେ ଖାଦ୍ୟ ଦେବେ ଏହିଭଳି ଭାବରେ ଚଳିଧା ପ୍ରୀତି ଲକ୍ଷଣ ତେଣୁ ଭଗବାନ ଆଉ ଭକ୍ତଙ୍କର ଏହିଭଳି ଭାବରେ ପ୍ରୀତିର ଆଦାନ ପ୍ରଦାନ ହୁଏ ତେଣୁ ଜନାର୍ଦ୍ଦନ କଥା କହିଲେ ସେ ଯେଉଁ ତାଙ୍କ ଘରୁ ଚୋରେଇ ଦେଉଛନ୍ତି ସେମାନେ ପ୍ରକୃତରେ ଆସି ଅଭିଯୋଗ କରୁଛନ୍ତି ପ୍ରକୃତରେ ସେମାନେ ତାଙ୍କର ପ୍ରେମ ବର୍ଦ୍ଧିତ ହେଉଛି ଯଦି ଭଗବାନ ଚୋରି କରୁନାହାନ୍ତି ସେ ଭାବୁଛନ୍ତି କେମିତି ମୋର ଚୋରି କରନ୍ତି କି ଆଜି ମୋର ଚୋରି କରନ୍ତି କି ଏ ବହୁତ ପୀଡ଼ା ସବୁ ରହିଛି ତେଣୁ ଆମ ସମୟ ହୋଇଯାଇଛି ଆମର କଥାକୁ କିଛି ସନ୍ଦେହ ପୂର୍ବରୁ ପଚାରିବା କେଉଁଠି କିଛି କାହାର ସନ୍ଦେହ ରହିଛି ବା କିଛି ଆମେ କିଛି ଛାଡ଼ିଦେଲେ କିଛି କଥା ଲିଙ୍କ କିଛି ଛାଡ଼ି ହୋଇଯାଇଛି ସମ୍ବନ୍ଧ ଏଇ ତିନୋଟି ତତ୍ତ୍ୱ ରହିଛି ବେଦରେ ଏଇ ତିନୋଟି ତତ୍ତ୍ୱ ରହିଛି ସମ୍ବନ୍ଧ ବେଦରେ ଲକ୍ଷ ଲକ୍ଷ ଶ୍ଳୋକ ଅଛନ୍ତି କିନ୍ତୁ ତାକୁ ଯଦି ଆମେ ତତ୍ତ୍ୱଟା ବାହାର କରିବା ତାହେଲେ ଏଇ ତିନୋଟି ତତ୍ତ୍ୱ ରହିଛି ଗୋଟେ ସମ୍ବନ୍ଧ ସମ୍ବନ୍ଧ ହେଉଛି ଭଗବାନଙ୍କ ସହିତ ଆମର ସମ୍ବନ୍ଧ କିନ୍ତୁ ବେଦରେ ଯେଉଁମାନେ ଏ ତତ୍ତ୍ୱକୁ ଜାଣିନାହାନ୍ତି ସେମାନେ ଭାବୁଛନ୍ତି କ'ଣ ନା ଆମର ବ୍ରହ୍ମ ସହିତ ସମ୍ବନ୍ଧ ରହିଛି ସମ୍ବନ୍ଧ ଭଗବାନଙ୍କ ସହିତ ସମ୍ବନ୍ଧ ନାହିଁ ବ୍ରହ୍ମ ସହିତ ସମ୍ବନ୍ଧ ରହିଛି ତେଣୁ ତାଙ୍କର ସମ୍ବନ୍ଧ ଅଭିଧୟ ପ୍ରୟୋଜନ ଅଲଗା ହୋଇଯାଉଛି ଅଭିଧୟ କହିଲେ ସେହି ସମ୍ବନ୍ଧରେ କେମିତି ଭଗବାନଙ୍କ ସହିତ ସମ୍ବନ୍ଧିତ ହେବେ ଭାବରେ ଆଦାନ ପ୍ରଦାନ ହେବ ସେଇଟା ହେଉଛି ଅଭିଧେୟ ତେଣୁ ଯେଉଁମାନେ ବ୍ରହ୍ମବାଦୀମାନେ ଜ୍ଞାନ ତାଙ୍କର ହେଉଛି ଅଭିଧେୟ ଜ୍ଞାନ ମାଧ୍ୟମରେ ସେମାନେ ଭଗବାନଙ୍କ ସହିତ ସମ୍ବନ୍ଧ ଆଦାନ ପ୍ରଦାନ କରନ୍ତି ଏବଂ ତାଙ୍କର ପ୍ରୟୋଜନ ହେଉଛି କ'ଣ ନା ସେଇଟା ହେଉଛି ମୁକ୍ତି ସେମାନେ କହନ୍ତି ମୁକ୍ତି ତେଣୁ ସେମାନେ ଭାବନ୍ତି ବେଦରେ ତିନୋଟି ତତ୍ତ୍ୱ ଏଇ ତିନୋଟି ତତ୍ତ୍ୱ ଏଇଠି କରୁଛି କିନ୍ତୁ ପ୍ରକୃତରେ ଏଇ ତିନୋଟି ଏଇଟା ସବୁଠୁ ଉନ୍ନତ ତତ୍ତ୍ୱ ନୁହଁ ସବୁଠୁ ଉନ୍ନତ ତତ୍ତ୍ୱ ହେଉଛି ଭଗବାନଙ୍କ ସହିତ ଆମର ଗୋଟେ ସମ୍ବନ୍ଧ ରହିଛି ସେହି ସମ୍ବନ୍ଧର ଆଦାନ ପ୍ରଦାନ କରିବା ପାଇଁ ତା'ର ଯେଉଁ ଉପାୟ ସେଇଟା ହେଉଛି ଅଭିଧେୟ ସେଇଟା ହେଉଛି ଭକ୍ତି ଏବଂ ଏହି ଭକ୍ତିରେ ଆମେ ଭଗବାନ ସହିତ ଯେଉଁ ସମ୍ବନ୍ଧର ଆଦାନ ପ୍ରଦାନ କରିବା ଯେଉଁ ଫଳପ୍ରାପ୍ତ ହେବା ସେଇଟା ହେଉଛି ପ୍ରୟୋଜନ ସେଇଟା ହେଉଛି କୃଷ୍ଣ ପ୍ରେମ ଏଇଟା ହେଉଛି ପ୍ରେମ ପୁମାର୍ତ୍ତ ମହା ଏଇଟା ହେଉଛି ପଞ୍ଚମ ପୁରୁଷାର୍ଥ ସାଧାରଣତଃ ଧର୍ମ କହିଲେ ଲୋକମାନେ ଏହି ଚାରି ପୁରୁଷାର୍ଥକୁ ବୁଝୁଥିଲେ ଧର୍ମ ଅର୍ଥ କାମ ମୁଖ୍ୟ ତେଣୁ ଏଇଟା ପ୍ରକୃତ ପ୍ରୟୋଜନ ନୁହଁ ପ୍ରକୃତ ପ୍ରୟୋଜନ ହେଉଛି କୃଷ୍ଣ ପ୍ରେମ ହେଉଛି ପଞ୍ଚମ ପୁରୁଷାର୍ଥ ପ୍ରେମା ପୁମାର୍ତ୍ତ ମହାନ ଚୈତନ୍ୟ ମହାପୁରୁ କହିଲେ ତେଣୁ ଭଗବତ ଗୀତାରେ ଭଗବାନ କହିଲେ ଏ ଚାରି ପୁରୁଷାର୍ଥ ପ୍ରକୃତ ଧର୍ମ ନୁହଁ ଏହିସବୁ ଧର୍ମକୁ ତ୍ୟାଗ କର ସର୍ବଧର୍ମାନ ପରିତ୍ୟଜ୍ୟ ମାମ ଏକାମ ଶରଣ ବ୍ରଜ ଇଏ ହେଉଛି ପ୍ରକୃତ ଧର୍ମ ଇଏ ହେଉଛି ପ୍ରେମ ଇଏ ହେଉଛି ପଞ୍ଚମ ପୁରୁଷାର୍ଥ ତେଣୁ ଭଗବତ ଗୀତା ଯେଉଁଠି ଶେଷ ହୋଇଛନ୍ତି ସେଠି ଭାଗବତ ଆରମ୍ଭ ହୋଇଛନ୍ତି ଧର୍ମ ବୃଦ୍ଧିତ କୈତବ ସବୁ କୈତବ ଧର୍ମକୁ ବାଦ ଦିଆଯାଇଛି ଅର୍ଥାତ୍ ଏଇ ଯେଉଁ ପ୍ରୟୋଜନ ତତ୍ତ୍ୱ ପ୍ରେମ ତତ୍ତ୍ୱ ପଞ୍ଚମ ପୁରୁଷାର୍ଥ ଏଇ ପଞ୍ଚମ ପୁରୁଷାର୍ଥ ପ୍ରେମ ବିଷୟରେ ଏଇଥିରେ କଥା ଆସିବ ଏଥିରେ କୌଣସି କୈତବ ଧର୍ମ ନାହିଁ ମୁକ୍ତି ପର୍ଯ୍ୟନ୍ତ ପ୍ରଶବ୍ଦରେ ସୁଦର୍ଶନ ତାଙ୍କର ଭାଷାରେ କହୁଛନ୍ତି ମୁଖ୍ୟ ପର୍ଯ୍ୟନ୍ତ ନିରସ୍ତମ ମୁଖ୍ୟ ପର୍ଯ୍ୟନ୍ତ ମଧ୍ୟ ପ୍ରଶବ୍ଦ ମାନେ କ'ଣ କୈତବ ବୋଲି କୁହାଯାଉଛି ତେଣୁ ସମ୍ବନ୍ଧ ଅଭିଧାନ ପ୍ରୟୋଜନ କହିଲେ ଏଇ ତିନୋଟି ଜିନିଷ ଭଗବାନଙ୍କ ସହିତ ଆମର ସମ୍ବନ୍ଧ ରହିଛି ଅଭିଧ ହେଉଛି ଭକ୍ତି ଭକ୍ତିରେ ଆମେ ଭଗବାନ ସହ ସମ୍ବନ୍ଧିତ ହେବା ଏବଂ ଆ ପରେ ଅନ୍ତିମ ଫଳ କ'ଣ ହେବ ନା କୃଷ୍ଣ ପ୍ରେମ ହେଉଛି ପ୍ରୟୋଜନ ପଦ୍ଧତି ଉପାୟ ତାପରେ ଦେଖିବେ ତିନି ରହିଛି ସମ୍ବନ୍ଧ ଅଭିଧେୟ ପ୍ରୟୋଜନ ଆମେ ଦେଖିବା ସେଇଟା ବାହାର କରିବା ଚୈତନ୍ୟ ସତ୍ୟ
ସେମାନେ କହନ୍ତି ଆମେ ଘର ସେବା କରୁଛୁ ଆମେ ଦାସୀ ଶ୍ରୀମତୀ ରାଧାରାଣୀ ଅଳ୍ପ ଦାସୀ କାମ ମାନେ ଗୋପୀ ଗୀତାରେ ମଧ୍ୟ ଲେଖା ହେଇଛି ଦାସୀ କାମ
ଦାସ ଉପରେ ଯେଉଁ ସଖ୍ୟ ରହିଛି ସେଥିରେ ମଧ୍ୟ ଦାସ ରହିଛି ମୁଁ କହିଲି ନା ଆପଣ ଯେତେ ଉନ୍ନତକୁ ଯିବେ ସେ ସବୁଯାକ ତତ୍ତ୍ୱ ରହିଛି ଶାନ୍ତ ଦାସ ରସରେ ରହିଲା ଦାସ ଉପରେ ଯେଉଁ ସଖ୍ୟ ରହିଛି ଦାସ ରହିଛି ପ୍ଲସ୍ ସଖ୍ୟ ରହିଛି ତେଣୁ ସଖ୍ୟଟା ଦାସଠୁ ଅଧିକ ବୋଲି କୁହାଯାଉଛି ତେଣୁ ବାତ୍ସଲ୍ୟ ରସରେ ସେଥିରେ ମଧ୍ୟ ଦାସ୍ୟ ରହିଛି, ସଖ୍ୟ ରହିଛି, ପ୍ଲସ୍ ବାତ୍ସଲ୍ୟ ରହିଛି, ତେଣୁ ସେ ଆଉ ହାୟର ଟେଷ୍ଟ ହାୟର ଷ୍ଟେଜ୍ ସେଇଟା। ମାଧୁର୍ଯ୍ୟରେ ଏସବୁ ଯାକ ରହିଛି, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ, ମାଧୁର୍ଯ୍ୟ। ଚତୁର୍ଥ ବର୍ଣ୍ଣନାଟାକୁ ପଢ଼ିବେ, ଏଇ 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 ଉଦାହରଣ ଦିଆଯାଇଛି, ଭୂମି, ଜଳ, ଅଗ୍ନି, ବାୟୁ, ଆକାଶ, ଏ ଯେଉଁ ତନ୍ମାତ୍ର ସବୁ ରହିଛି। ଆକାଶରେ ଯେଉଁ ରହିଛି ତାପରେ ଯେଉଁଟା ଆକାଶ ତତ୍ତ୍ୱ ରହିଛି ପ୍ଲସ୍ ସେଇଟା ବାୟୁର ତତ୍ତ୍ୱ ରହିଛି, ତାପରେ ଯେଉଁ ଅଗ୍ନିରେ ଆକାଶ ତତ୍ତ୍ୱ ରହିଛି, ବାୟୁ ତତ୍ତ୍ୱ ରହିଛି, ପ୍ଲସ୍ ଅଗ୍ନି ତତ୍ତ୍ୱ ରହିଛି, ଶବ୍ଦ ସ୍ପର୍ଶ ରୂପ ରହିଛି। ଜଳରେ ଶବ୍ଦ ସ୍ପର୍ଶ ରୂପ ରସ ରହିଛି, ଏବଂ ଭୂମିରେ ସବୁଯାକ ତତ୍ତ୍ୱ ରହିଛି। ତେଣୁ ମାଧୁର୍ଯ୍ୟ ରସରେ ସବୁଯାକ ତତ୍ତ୍ୱ ରହିଛି, ତେଣୁ ଦାସ୍ୟ ବି ରହିଛି, ସଖ୍ୟ ବି ରହିଛି, ଦାସ୍ୟ ବି ରହିଛି। ଆଜ୍ଞା, ହଁ, ତା ଦେହରେ ପୁଣି ମାଧୁର୍ଯ୍ୟ ରସରେ ପୁଣି ତା ଦେହରେ ପୁଣି ରହିଛି ବେଦ ରହିଛି। ମାଧୁର୍ଯ୍ୟ ରସରେ ଯେଉଁ ପରକ୍ଷା ଭାବେ ଯାହା ରଜିତ ପ୍ରଚାର, ସେଇଟା ହେଉଛି ସବୁଠାରୁ ଶ୍ରେଷ୍ଠ ଉଜ୍ଜଳ ରସ, ଯାହା ଯାହା ଉଜ୍ଜଳ ରସ। ହଁ, ସେପାରେସନ୍ ଆମର ଭାବ ହେଉଛି ସେପାରେସନ୍, ବିପ୍ରଳମ୍ବ ଧାରା। ହରେ କୃଷ୍ଣ ଦେବ ଆମେ ଡାକୁଛୁ, ରାଧାରାଣୀ ପ୍ରାର୍ଥନା କରୁଛେ, ଆପଣଙ୍କ ଆମେ ଦୂରେଇ ଯାଇଛୁ, ଆମକୁ ଆମ ଭଗବାନ ସେବାରେ ନିଯୁକ୍ତ କରନ୍ତୁ, ଭୁଲି ଯାଇଛୁ, ଇଏ ହେଉଛି ବିପ୍ରଳମ୍ବ ଭାବ। ସେବା, ସେବାରେ ମଧ୍ୟ, ସେବାରେ ମଧ୍ୟ ଏଇ ଭାବରେ ସେବା କରିବାର ଅଛି, ଏଇ ବିପ୍ରଳମ୍ବ ଭାବରେ ସେବା କରିବାର ଅଛି। କେବେ ଆପଣଙ୍କର ଦର୍ଶନ ପାଇବେ କେବେ? ନା ନା, ଯେମିତି ଆପଣ କହିଲି ନା, ଆମର ଗୋଡ଼ଟା ରହିଛି, ଆମର ଗୋଡ଼ କହିବ ନା ମୋର ଗୋଡ଼ ହେଇନି, ମୁଁ ମୁଣ୍ଡ ହେଇଛି, ତାହେଲେ ଗୋଡ଼ ଆମର ଫିକ୍ସ ରିଲେସନ୍ସିପ୍, ଫିକ୍ସ ରିଲେସନ୍, ସେଥିରେ ମଧ୍ୟ କିଛି ଆନନ୍ଦ କମ୍ ନାହିଁ। ଯେ କମ୍ଟି କଲା ନା ବ୍ରହ୍ମାନନ୍ଦଠୁ ବହୁତ ଉନ୍ନତ ବୋଲି କୁହାଯାଉଛି, ଯେକୌଣସି ଯେଉଁ ସମ୍ବନ୍ଧରେ ଯିଏ ଭଗବାନ ସହ ସମ୍ବନ୍ଧିତ ମନ୍ଦ ନା କାହିଁକି, ତାର ତାରତମ୍ୟ ରହିଛି, ହାଇଏଷ୍ଟ ରହିଛି।
ମାୟାବତୀ
ଦର୍ଶନ
ଆମର
କେଉଁ ଦର୍ଶନ
ମାୟାବତୀ,
ଆମେ ତ ମୁକ୍ତି ଚାହୁଁ, ଆଉ ମମ ଜନ୍ମନି ଜନ୍ମନେଶ୍ୱର, ଆମେ ତ ମୁକ୍ତି ଚାହୁଁନି, ଆମ ଭଗବତ ଭକ୍ତି ରହିଛି, ଆମର ମୁକ୍ତି କାହିଁ
ସେ
ବ୍ରହ୍ମରେ ଲୀନ ହୋଇ ଯେଉଁ ତତ୍ତ୍ୱଟାକୁ ଆଚାର୍ଯ୍ୟ ଆଚାର୍ଯ୍ୟମାନେ ବୁଝେଇଛନ୍ତି, ଯେମିତି ଗୋଟେ ସବୁଜ ବୃକ୍ଷରେ ଗୋଟେ ସବୁଜ ଚଢ଼ି ମିଶିଗଲା, ଲୀନ ହେଇଗଲା, ତା ଅର୍ଥ ନୁହଁ ସବୁଜ ଚଢ଼େଇର ତାର ସତ୍ତା ଲୋପ ହେଇଗଲା, ସବୁଜ ଚଢ଼େଇର ସତ୍ତା ରହିଛି, ସବୁଜ ମିଶିଯାଇଛି, ଏକ ହେଇଯାଇଛନ୍ତି, ଏଭଳି ହେଉଥିବ, ତାଙ୍କର ସତ୍ତା ରହିଛି। ତେଣୁ ସେଇଭଳି ଭାବେ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା, ଯେ ନତ୍ୟ ବାହନ ଯାହାତୁ ନା ଆସମ ନତୁ ନିମି ଜନାଦୀପା ନ ଚୈବ ନ ଭବିଷ୍ୟାମ ସର୍ବେ ପାଇଁ ମତ ପର। ଏମିତି କେତେବେଳେ ଦିନ ନଥିଲା, ତମେ ନଥିଲ କି ମୁଁ ନଥିଲି କି ରାଜାମାନେ ନଥିଲେ, ବା ଏମିତି କେତେବେଳେ ଦିନ ହେବ ନାହିଁ ଯେତେବେଳେ ଆମେ ରହିବା ନାହିଁ, ଆମର ସ୍ୱତନ୍ତ୍ର ସତ୍ତା ସବୁବେଳ ପାଇଁ ରହିଛି, ଜୀବ ବହୁତ ସନାତନ, ତାଙ୍କର ସନାତନ ଭାବରେ ଆମେ ଅଂଶ ଭଗବାନଙ୍କର, ଆମେ ଆମର ସତ୍ତାକୁ ଲୋପ ପାଇ ଲୋପ ହେଇଯିବ ତା ଆମେ କେବେ ବ୍ରହ୍ମରେ ଲୀନ ହେଲେ ତାଙ୍କର ସତ୍ତାଟି ରହିବ। ଯେମିତି ନଦୀ, ନଦୀ ସମୁଦ୍ରରେ ମିଶିଗଲେ ମଧ୍ୟ ପୁଣି ସେ ଆସୁଛି ନା, ପୁଣି ଜୁହାର ଭଟ୍ଟା ସବୁ ଯେଉଁ ହେଉଛି ପୁଣି ନଦୀ ଆସୁଛି ଫେରୁଛି, ସେ ଯେଉଁ ଜଳ ବିନ୍ଦୁ ରହିଛି, ଯେଉଁ ଜଳ ଅଣୁ ସବୁ ରହିଛି, ସେ ଅଣୁ ତାର ସ୍ୱତନ୍ତ୍ର ସତ୍ତା ରହିଛି, ସେ ତାର ସତ୍ତା ହରେଇ ଦେଉଛି। ଲୁଣଟା, ଲୁଣଟା ପାଣିରେ ମିଶିଗଲେ ତାର ସତ୍ତା ହଜିଗଲେ ନା, ସେ ଲୁଣ ସତ୍ତା ରହିଛି, ସେ ଜଳକୁ ଯଦି ପୁଣି ଆମେ ଶୁଖେଇ ଦେବା ସେ ଲୁଣ ପୁଣି ବାହାରିବ, ସତ୍ତା କେବଳ ଲୋପ ହେବ ନାହିଁ। ନାଇଁ, ଏ ଯେଉଁ ସାଜ୍ୟ ଦୁଇ ପ୍ରକାର ସାଜ୍ୟ ରହିଛି, ଗୋଟେ ଈଶ୍ୱରେ ବ୍ରହ୍ମେ ଈଶ୍ୱର ସାଜ୍ୟ ଦୁଇ ତ ପ୍ରକାର ବୋଲି କୁହାଯାଇଛି, ଚେତନ ଚେତନ ବୋଲି ବର୍ଣ୍ଣନା କରନ୍ତି, ବ୍ରହ୍ମ ସାଜୁଜ୍ୟ ଆଉ ଗୋଟେ ଈଶ୍ୱର ସାଜୁଜ୍ୟ। ମୀରାବାଇ ସେ ଭଗବାନ ଶରୀରରେ ମିଶିଗଲେ, ଏଇଟା ଈଶ୍ୱର ସାଜୁଜ୍ୟ, ତେଣୁ ବ୍ରହ୍ମ ସାଜୁଜ୍ୟ ହଏ ଈଶ୍ୱର ସାଜୁଜ୍ୟ ଧିକାର ବୋଲି କୁହାଯାଇଛି। ଦୁଇ ପ୍ରକାର ସାଜୁଜ୍ୟ ମୁକ୍ତି ରହିଛି, ଗୋଟେ ହେଉଛି ବ୍ରହ୍ମରେ ଯେଉଁ ଏ ଭୌତିକ ଜଗତରେ ଉର୍ଦ୍ଧ୍ୱରେ ଯେଉଁ ବ୍ରହ୍ମସ୍ତର ରହିଛି, ବ୍ରହ୍ମଜ୍ୟୋତି ସ୍ତର, ସେହି ସ୍ତରକୁ ସେମାନେ ଯାଆନ୍ତି। ସେମାନେ ଭଗବତ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବ୍ରହ୍ମାଚ କଥା କହିଛନ୍ତି, ଯେ ନିଆରି ବିନ୍ଦାକ୍ଷେ ବିମୁକ୍ତ ମାରଣ ତୈୟସ୍ତ ଭାବାଦ ବିଶୁଦ୍ଧ ବୁଦ୍ଧୟ ଆରୁହେ ବିଶ୍ରେଣ ପରମ ପଦମ ତଥା ପତନ୍ତି ଅଧ। ଯଦିଓ ସେମାନେ ବ୍ରହ୍ମ ପର୍ଯ୍ୟନ୍ତ ଯାଆନ୍ତି, କିନ୍ତୁ ତାଙ୍କ ସେଠୁ ପତନ ହୋଇଯାଏ, ସେମାନେ ସେଠି ସବୁ ପାଇଁ ରହିପାରନ୍ତି ନାହିଁ। ଆମର ସ୍ୱତନ୍ତ୍ର ସତ୍ତା ସବୁ ପାଇଁ ରହିଛି। ଭଗବାନ ସହିତ ଦିନ ହୋଇଗଲେଣି ନା, କହିଛି ସାଧୁଜନ ସେଇଟା। ତେଣୁ ଆମ ବୈଷ୍ଣବ ମାନେ ମୀରାବାଇଙ୍କର ଏତେ ପସନ୍ଦ କରନ୍ତି ନାହିଁ। ମୁକ୍ତି ବୈଷ୍ଣବ ମାନେ ଯେଉଁମାନେ କୈବଲ୍ୟ ନରକ ଏତେ ଆମ ଉଦାହରଣ ସ୍ୱରୂପ କୈବଲ୍ୟ ମୁକ୍ତି ତାଙ୍କ ପାଇଁ ନରକ ଭଳି।
ଜୟ ଜୟ ଜଲରସ ସର୍ବରସ ସାର ପରକିଆ ଭାବେ ଯାହା ପ୍ରଯୁକ୍ତ ହେଲେ ଅଦ୍ୱୈତ ଜ୍ଞାନ, ଅଦ୍ୱୈତ ଜ୍ଞାନଟାକୁ ଆମେ ଆମ ଦ୍ୱୈତ ଜ୍ଞାନରେ ଆମେ ଚିନ୍ତା କରିଦେଉଛେ ଏଇଟା ଇନଫିରିୟର ସେଇଟା ସୁପିରିୟର, କିନ୍ତୁ ସେସବୁ ଆବସୋଲ୍ୟୁଟ୍, ଆବସୋଲ୍ୟୁଟ୍ ଅର୍ଥ ଅଦ୍ୱୈତ, ତାହେଲେ କୌଣସି ତଫାତ ନାହିଁ। ତଥାପି ତାହେଲେ ଯଦି ଭଗବାନ ପୂର୍ଣ୍ଣ ପୁଣି ପୂର୍ଣ୍ଣ ପୂର୍ଣ୍ଣ ଦ୍ୱାରା ପୂର୍ଣ୍ଣତମ ବୋଲି କୁହାଯାଉଛି। ରହିଛି କିନ୍ତୁ ସେଇଟା ଆବସୋଲ୍ୟୁଟ୍ ହେଉଛି ଅଦ୍ୱୈତ, ତାହେଲେ ଦ୍ୱୈତ ଭେଦ ନାହିଁ। ଏଇଭଳିଆ ଆମର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି ନା, ଆମେ ଯେତେବେଳେ ସାଧନ ଭକ୍ତି କରୁଛେ ଆସ୍ତେ ଆସ୍ତେ ସେ ଭାବଟା ପ୍ରକଟ ହବ। ଆମର ଭଗବାନ ସହିତ କେଉଁ ସମ୍ବନ୍ଧ ରହିଛି ସେ ବର୍ତ୍ତମାନ ଆମେ ଭୁଲି ଯାଇଛେ, କିନ୍ତୁ ଯେତେବେଳେ ଆମେ ଭକ୍ତିରେ ଆମେ ଯେଉଁ କହିଲେ ନା ନିଷ୍ଠା ରୁଚି ଆସକ୍ତି ଭାବ ଏଇ ସ୍ତରକୁ ଗଲେ ଆମର ସେ ସମ୍ବନ୍ଧ ଜ୍ଞାନଟା ଆସିବ ଭଗବାନଙ୍କୁ ସମ୍ବନ୍ଧ। ହଁ ଅଣ୍ଡରଷ୍ଟାଣ୍ଡିଂ ନାହିଁ, ଡେଭଲପ୍ ନଟ୍ ଡେଭଲପ୍ ଅଣ୍ଡରଷ୍ଟାଣ୍ଡିଂ। ଆମର ଯେଉଁ ରିଲେସନ୍ସିପ୍ ଦ୍ୟାଟ୍ ଇଜ୍ ଫିକ୍ସଡ୍ ଫିକ୍ସଡ୍ ରିଲେସନ୍ସିପ୍, ଆପଣ ଆଜି ଭକ୍ତିରେ ଯେତେବେଳେ ଅଗ୍ରସର ହେବେ ସେଇ ସ୍ତରକୁ ଗଲେ ଆପଣ ଜାଣିବେ ଭଗବାନ ସହିତ ଆମର ସମ୍ପର୍କଟା କ'ଣ, ସେ ସମ୍ବନ୍ଧ ଜ୍ଞାନଟା ଆସିବ। ସେଇଠି ଆମେ ଜାଣିବା ଭଗବାନ ସହିତ ଆମର ସମ୍ବନ୍ଧ ଜ୍ଞାନ ରହିଛି, ଏଇଭଳି ଭାବେ ସମ୍ବନ୍ଧ ଜ୍ଞାନଟା ଆସିବ। ହଁ ଭୁଲି ଯାଇଛି ସାଧନ ଭକ୍ତିରେ ଯାଉଛି, ଏସବୁ ନିଷ୍ଠା ଆସୁଛି ଭାବ, ଏସବୁ ସାଧନ ଭକ୍ତିରେ ଯାଉଛି। ଭାବସ୍ତର ଆସିଲା ମାନେ ଆମେ ଭଗବାନ ସହିତ ଆମର ଇଏ ସମ୍ବନ୍ଧଟା ଜାଣିବା, ଏଇ ସାଧନ ଭକ୍ତି ଏଇଟା ଏଇଟା ଆମେ ସାଧନ ଭକ୍ତି କରୁଛେ କଲେ ଆମେ ସେ ସ୍ତରକୁ ପ୍ରାପ୍ତ ହେବା। ତାପରେ ଯେତେବେଳେ ଭଗବାନ ସହିତ ଭାବ ଆସିଯିବ ସେତେବେଳେ ରାଗାନୁଗା ସ୍ତର ଆସିବ, ଆଉ କମ୍ପଲସନ୍ ନାହିଁ ଏଇଟା ଆମକୁ ବାଉଣ୍ଡ ନିଶ୍ଚୟ ଏଇଟା କରିବ ସେଇଟା କରିବ। ଯେଉଁ ଆମର ଚୈତନ୍ୟ ଚୈତନ୍ୟ କୁହାଯାଇଛି ଅଜ୍ଞାନ ବା ଯଦି ହଏ ଯେଉଁ ପାପ ଉପସ୍ଥିତ କୃଷ୍ଣ ତାର ଶୁଦ୍ଧ କରେ ନା କରେ ପ୍ରାୟଶିତ, ସେ ତା ପୂର୍ବ ଶ୍ଳୋକରେ ସେଇଟା ବର୍ଣ୍ଣନା କରାଯାଏ ସେ ରାଗାନୁ ଗସ୍ତ ଜୟ ଶ୍ରୀ ଭାଗବତ ଜୟ ଶ୍ରୀ ଦେବୀ।
ଯାହା ସେଟା ଉପାୟ।